नमो भगवते वासुदेवाय। श्रीमद् भगवद् गीतार तृतीय अध्याय मैंने द्वादश श्लोक श्रवण करुथिले। भगवान श्रीकृष्ण कर्म परंपरा को देखुछन्ति जे व्यक्ति भगवान के भली आदेश देइछन्ति सृष्टि आरंभर ब्रह्मा को कर्म करिया पाई। विष्णु विष्णु प्रत्यार्थे निष्काम कर्म कृष्ण को समर्पित ही कर्म करिया ये परंपरा को सीखुछन्। कारण कर्म जदि विष्णु को अर्पित नहला से कर्म बंधन कारण हो। कर्म द्वारा सृष्टि होते आसक्ति जो चित्त अधिका दूषित हो। कारण कर्म करके मोर जदि से निष्काम नहीं पारे और भगवत अर्पित नहीं पारा कर्मर प्रतिज्ञा स्वरूप कर्तृत्व अभिमान आसव कर्म फल प्रति आसक्ति आसव विश्व प्रति आसक्ति रहा अंतर मानव शरीर में अलग जीव मान आम जो देखा तर आसक्तिर परिप्रकाशा हो पार नहीं कि आसक्ति अच्छी से चाहिए से आसक्ति विद्रोत करें जो गोटे बग देखा तार माछ प्रति आसक्ति रही प्रत्येक जीवर तक भोजन प्रति आसक्ति अलग जीव मानर देह सुख प्रति जी आसक्ति नहीं भोजन प्रति बेस आसक्ति पशु पक्षी चौबीस घंटा केवल से भोजन कर सका उठे भोजन चिंता आ कि ना एमती आज मन भितर बहुत कि चिंता सुख दुख गोटे मनीष मनीष पशुपक्षी भितर चेमती आज कुकुर बसिक दिन मान चिंता करें कौन करा कौन ना कौ बैंक पैसा रोक कौन तार कह अलग जीव मानर एत भविष्य चिंता ये सब ना केवल आज दिन टाइम भोजन भरण पोषण कर दिन कटेगा सीटा चिंता विशेषकर भोजन चिंता से कह भोजन सका प्रत्येक जीव मनीष छड़ा जितकी जीव अच्छा सका उठुं केवल भोजन बाहर आर किसी ना आटिंग मुख्य जिन डिफेडिंग आत्मरक्षा कराया डिफेडिंग नक आत्मरक्षा नक मारद आ गए जीव से कौशलटा प्रकृति द्वारा प्राप्त होने कर्म करम कले कौन तर आसक्ति जो परिमाण रही भेरेटनेस ना गोटे दिटा जिन प्रति आसक्ति रही मनुष्य जो आसक्ति मनुष्य जो कर्म कर कर्म करने द्वारा से निष्काम नहीं पार तार आसक्ति मान बढ़ी जाए जार फलस्वरूप गोटे आउ गए शरीर धारण करने को पड़े चित्त कर्म करित्त शुद्धि हो पारे ना कर्म कर वैराग्य आसी पारे ना कर्मटा गोटे भाई जिनस कि निष्काम कर्म नक तार वैराग्य आसवान जिते खटिले भी तार गोटे वैराग्य आस दुख भोगिले से जीवन सारा सी के कर्म विरत हो पारे कर्मटा गोटे भाई जिनस सब फल आशा देखू देखे मरुभूमि मरीचिका आगे आगे जाए से लगुच आगे आगे जाऊँ तर से देखा कर्म कले गोटे सुखटा आगे आगे देखा ना ही सुख कि खाली सुखटा आगे आगे देखा आसक्ति से छाड़ पारे निज जिते दुख भोगिले भी तर बैराग्य के आस कर्म गोटे मान निष्काम कर्म कौन फलस्वरूप बैराग्य सृष्टि हम भगवान चरण ए संसार प्रति वैराग्य भगवान चरण रे भक्ति संसार जिते ममता कल भी संसार तुम छाड़े पड़ो जिते भल घर खंडे गले घर तुम रही से घर भितर तुम देश बड़ प्रधानमंत्री हेल्ली तुम तुम शरीर तो छाड़े पड़ो तुम वैराग्यटा एवं कहीं न शिख तुम एवं जो वैराग्य न शिख तुम ठेलिक बाहर कर जबरदस्ती काला आसिक तुम ठेलिक बाहर करदेव तुमको छाड़क पड़ो संसार प्रति सब छाड़क पड़ो ये ज्ञान टा गोटे जीवर आसुनी ना मोर जो मृत्यु हम क्यों समय हम अनसर्टन किसी ठीक ना तार ठिकना किसी ना मुझे सब कर सब गुडा मुझे छाड़ी जीवाक पड़ो व्यक्ति बुझीपर एति व्यक्ति बुझाक दिवन मानते कर्म आसक्ति जो एमतीका संसार कम्प्लिकेशन भगवान एमती तक या माया को बलवान देते गोटे मनीष को बुझाक दौन मृत्यु मोर हम मृत्यु सर्वहरश्च हम सब नहीं जीवि मृत्यु ने सब चलना भावे तुम किसी रख तुम्हें जो रख तुम गोटे आसक्ति रख कौन मो पाई घर करदे बिजनेस करदे से मुंड ତୁମେ ହବନି, ତୁମେ ଭଗବାନଙ୍କୁ ଭଜନ ନ କଲେ, ଭଗବାନଙ୍କ ଚିନ୍ତନ ନ ରହିଲେ, ଭଗବାନଙ୍କର ଭାବଟା ତୁମ ଅନ୍ତର ଭିତରେ ନ ଆସିଲା, ତୁମେ ହବନି, ତୁମେ କିଛି ଚିନ୍ତା ନ କରିକି ସ୍ୱରକୁ ଛାଡ଼ିଦବ ନାହିଁ। ସ୍ୱର ମନ ଗୋଟେ ଏଭଳିଆ ଜିନିଷ, ସେ ଯୋଉ କର୍ମ କରି ତା ଭାବନାଟା ମନ ଭିତରେ ରହିଛି, ତୁମକୁ ଏବେ ଲାଗୁନି ମୁଁ କଣ ମୋର କଣ ହବ, ମୃତ୍ୟୁ ଯେତେବେଳେ ସମୟ ଆସିଯିବ, ଯେତେବେଳେ ସ୍ୱର ଦବିଯିବ, ବୃଦ୍ଧ ଅବସ୍ଥା ଆସିଯିବ, ସେତେବେଳେ ସବୁ ବାହାରିବ କଣ କଣ ଆସକ୍ତି ତୁମର ଅଛି। ସେଥିପାଇଁ ବୃଦ୍ଧ ଲୋକ ଅସ୍ଥିର, ଭକ୍ତିନଟା ବିଷୟରେ ଲେଖେନି, ଚିନ୍ତାଏ ପୀଡ଼ାଏ ଅସ୍ଥିର, ଚିନ୍ତାଏ ଜ୍ୱରିତ, ଅଭାବେ ଚିତ। ଯେତେବେଳେ ବୟସ ହେଇଯିବ ସେତେବେଳେ ଚିନ୍ତାଟା ମାଡ଼ି ବସେ, କିଛି କାମ ନଥିବ କିନ୍ତୁ ହଜାର ଚିନ୍ତା ଆସିବ, କାହିଁକି ସେ ଚିନ୍ତାଟା କଣ ନା ପୂର୍ବରୁ ଯୋଉ ବାସନା ଗୁଡାକ ଅଛି। ସେଥିପାଇଁ ଘର ଛାଡ଼ି ଦିଅନ୍ତି, 50-45 ବର୍ଷ ହେଲେ, 40-45 ବର୍ଷ ହେଲେ ଆଗକୁ ଯୋଉ ବାନପ୍ରସ୍ତି ନେଇ ପଳଉଥିଲେ କାହିଁକି ଲୋକ, ଏଇଥିପାଇଁ କାହିଁକି ଏଇଟା ପ୍ରଖରଟା ପ୍ରଖର ଚିନ୍ତା ଆସିଯିବ, ଯୋଉଟା କରିଦେଇଛ ସେଇ ଚିନ୍ତାଟା ବେଶୀ, ତାର ଫଳ ଲାଭ କଣ ହେଲା କ୍ଷତି କଣ ହେଲା ଖାଲି ଏଷ୍ଟିମେଟ୍ ଚାଲିଥିବ। କୌଣସି ବ୍ୟକ୍ତି ଏମିତି ଆରାମସେ ତାକୁ ସ୍ୱର କେବେ ଛାଡ଼ି ପାରିବନି, ସେ ଯଦି ଭଗବତ ଚେତନଶୀଳ ନହେଲା ସେ ଯେତେ ଭଲ କାମ କରିଥାଉ ଯାହା ବି କରିଥାଉ ତାକୁ ଲାଷ୍ଟ ଟାଇମ୍ରେ ସଫରିଂ ହବାକୁ ପଡିବ। କାରଣ ଗୋଟେ ଜୀବ ଯେତେ ତାର ଭ୍ୟାକେଣ୍ଟ କରିବ, ତା ମାଇଣ୍ଡଟାକୁ ଆସକ୍ତିରୁ ଯେତେ ମୁକ୍ତ କରିପାରିବ ସେତିକି ସେ ସୁଖ ପାଇବ, ଯେତେ ଆସକ୍ତିରୁ ସେ ଆଟାଚମେଣ୍ଟରୁ ଯେତିକି ସେ ଫ୍ରି ହେଇପାରିବ ସେତିକି ତାକୁ ସୁଖ ମିଳିବ, ଯାହାର ଯେତିକି ଆସକ୍ତି ରହିଲା ସେ ସେତେ ତାକୁ ଦୁଃଖ ମିଳିବ। ଆଉ କର୍ମଟା ଏଭଳି, କର୍ମ କରିଦେଲା ପରେ ତୁମେ କହିବନି ଯେ ମୋର ଆସକ୍ତି ନାହିଁ, ଫଳ ପ୍ରତି ଆସକ୍ତି ରହିବ, କର୍ତ୍ତୃତ୍ୱ ଅଭିମାନ ବି ରହିବ, ପ୍ରାପ୍ତି ଫଳ ପ୍ରାପ୍ତିର ଆଶା ବି ବଢ଼ିଯିବ, ପ୍ରାପ୍ତି ହେଇଗଲେ ଲୋଭ ବଢ଼ିବ। ଗୋଟେ ବିଚିତ୍ର ନା ମଣିଷକୁ ଏମିତି, ଗୋଟେ ସାଧାରଣ ମଣିଷ କଥା କ'ଣ ଗୋଟେ ଧାର୍ମିକ ବ୍ୟକ୍ତି ବୁଝିପାରିବନି, କାରଣ ଏମିତି ପରିବେଶ, ଏମିତି ମାନେ ବୈଜ୍ଞାନିକ କୌଶଳ ତା ସହିତ ଆମର ଯୋଉ ଶିକ୍ଷା ସଭ୍ୟତାକୁ ଏମିତି କରିଦିଆଯାଇଛି, ଗୋଟେ ଜୀବକୁ ଏବେ ବୁଝିବାକୁ ଦିଆଯିବନି ସେ ହେଉଛି ଗୋଟେ ଆତ୍ମା, ଆଉ ତାର ଜଗତର ଲାଭ କ୍ଷତି ସହିତ କୌଣସି ସମ୍ପର୍କ ନାହିଁ, କିଛି ନାହିଁ। ଏ ଜଗତର ଗୋଟେ ମେଟେରିଆଲ ଲସ୍ ହେଇଗଲା, ମେଟେରିଆଲ ପ୍ରଫିଟ୍ ହେଇଗଲା, ଜୀବର କଣଟା ଅଛି, କିଛି ନାହିଁ। କେବଳ ଶରୀରଟା ଗୋଟେ ଦରକାର ଏ ଆତ୍ମକର୍ମ ପାଇଁ, ଭଗବାନଙ୍କର ଭଜନ ପାଇଁ, ଶରୀର କଣ୍ଟେ ଖାଇବା ପିଇବା ହେଇଗଲେ, ଗୋଟେ ଗୋଟେ ଘରେ ଶୋଇବାର ଅଛି, ଘରେ ଶୋଇବାଟା ଘର ଭିତରେ ଘରଟା ଦରକାର କଣ ଶୋଇବା ପାଇଁ, ଘରଟା ଗୋଟେ ଆତ୍ମରକ୍ଷା ପାଇଁ ଶୋଇବା ପାଇଁ ହେଇଛି, ଆଉ କିଛି ନାହିଁ। 50 କୋଟି ଟଙ୍କାର ଘର ହେଇପାରେ କି 5 ଲକ୍ଷ ଟଙ୍କାର ଘର ହେଇପାରେ କି ମାଟି ଘରଟେ ହେଇପାରେ, କେବଳ ରାତିଟା କଟିବା ପାଇଁ, ଯେ ଯିଏ କୋଠାଘରେ ଶୋଉଛନ୍ତି ତାଙ୍କ ପାଇଁ 12 ଘଣ୍ଟାଟା 24 ଘଣ୍ଟା ହେଇଯାଉଛି, ସେମିତି ନାହିଁ ନା। ଟେମ୍ପରେଚର ତୁମର କୋଠାଘର ହେଇଗଲେ ଯେ ଟେମ୍ପରେଚରଟା କମ୍ ହେଇଯାଉଛି, ମାଟି ଘରେ ବେଶୀ ହେଇଯାଉଛି, ଓଲଟା କମ୍ ପଇସାରେ ଭଲ ରହୁଥିଲେ ବର୍ତ୍ତମାନ ପଇସା ଖର୍ଚ୍ଚ କରି ହଇରାଣ ହେଉଛି, କୌଣସି ପ୍ରଫିଟ୍ ନାହିଁ, କମ୍ ଭୌତିକ ଜଗତର କୌଣସି ଲାଭ ନାହିଁ, ଆତ୍ମା ପାଇଁ କିଛି ଲାଭର ଜିନିଷ ନାହିଁ, ଆଉ ସେ କରୁଛି କାହିଁକି ନା, ଏକ କର୍ମାଶକ୍ତି କୁହାଯାଏ, କାହିଁକି ନା ଇନ୍ଦ୍ରିୟ ଗୁଡ଼ିକର ପ୍ରବଣତା ରହିଛି, ବହୁ ଜନ୍ମରୁ କର୍ମ କରିଛନ୍ତି, ସେଥିପାଇଁ ଆମର ଟ୍ରେନିଂ ଗୁଡ଼ାକ ସେବା ଗୁଡ଼ା କାହିଁ କରାହଉଛି, ଏତେ ଛାଡ଼ିଦେଲେ ତୁମେ ବସିପାରିବନି, ବସିଲେ ତୁମେ କ'ଣ ଯେକୌଣସି ଗୋଟେ କର୍ମ କରିବ, କିଛି କର୍ମ ନ କଲ ମାନସିକ କର୍ମଟା ବଢ଼ିଯିବ, ମାନସିକ ଚିନ୍ତା ବଢ଼ିଯିବ। ତୁମେ ଇନ୍ଦ୍ରିୟମାନଙ୍କୁ ଯଦି କୃତ୍ରିମ ଭାବରେ ସବୁ ଅଟକେଇ ରଖିଦବ, ମାନେ ହସ୍ତପଦ ଯୋଉ କର୍ମେନ୍ଦ୍ରିୟ, ସେଥିପାଇଁ ସେ ଲେଖିଲେନି ସେ ଶ୍ଳୋକରେ ଆସିଲା ନା, କର୍ମେନ୍ଦ୍ରିୟାଣି ସଂଯମ ଜୟାସ୍ତେ ମନସା ସ୍ମରଣ, କର୍ମେନ୍ଦ୍ରିୟ ଗୁଡାକ ତୁମେ କୃତ୍ରିମ ଭାବରେ ବନ୍ଦ କରିଦେଉଛ, ମୁଁ ଆଉ କାମ କରିବିନି, କାମ କରିବା ଭାରି ଅସୁବିଧା ଅଛି, କିନ୍ତୁ ଜୟାସ୍ତେ ମନସା ସ୍ମରଣ ମନରେ ସ୍ମରଣ କରିବ, କର୍ମେନ୍ଦ୍ରିୟ ଗୁଡିକ ବହୁ ଜନ୍ମରୁ କର୍ମ କରିକରି ଆସିଛନ୍ତି ନା, ସେପାଇଁ କର୍ମଟାକୁ ପରିବର୍ତ୍ତନ କରୁଛି, ଭଗବାନ ପାଇଁ କର, ପ୍ରଭୁଙ୍କ ପାଇଁ କଲାପରେ କିଛି କୃପା ପାଇବ, ଆଉ କର୍ମାଶକ୍ତି ତୁମର ଦୂର ହେଇଯିବ, ଖାଲି ବସିକି ତୁମେ ରହିପାରିବନି, ଆଉ ସ୍ପେଶାଲି କଳିଯୁଗ ଲୋକ ଏବେ ଭଜନ କରିପାରିବେନି, ଭଜନ ନାମରେ ତାଙ୍କର ମାନସିକ ଚିନ୍ତାଗୁଡ଼ା ସବୁ ବଢ଼ିଯିବ। ଯେଉଁମାନେ ବେଶୀ ଭଜନ କରିବା ପାଇଁ ଚେଷ୍ଟା କରନ୍ତି ତାଙ୍କର ଅଧିକାର ନାହିଁ, ସେମାନେ ମାନସିକ ରୋଗୀ ହେଇଯାନ୍ତି, ସେମାନେ ରୋଗୀ ହେଇଯିବେ, କାହିଁ ମୋତେ ଭଗବାନ ଦେଖାଯିବନି, କାହିଁକି ଦେବୁନି, କାହିଁକି ମୋ ମନ ଇନ୍ଦ୍ରିୟ ସଂଯମ ମାନସିକ ରୋଗୀ ହେଇଗଲେ, ଯେଉଁଟା ମୁଁ କେତେ ଦେଖିଛି, ଆଉ ଅଧିକାରଟା ନାହିଁ ନା ତାଙ୍କର, ମାନସିକ ରୋଗୀଟା ତାଙ୍କ ମାନସିକ ବଢ଼ିଯିବ, ମୁଁ ତ ଭଗବାନ ଡାକୁଛି କାହିଁକି ଭଲଟା ହେବନି, ମୁଁ ତ ଏତେ ମଳ ଜପ କରୁଛି କାହିଁକି ଏଇଟା ହେବନି, କିନ୍ତୁ ତୋ ଅଧିକାରଟା ନାହିଁ ନା, ତ ସ୍ୱୀକୃତିଟା କମ, ତ ମାନସିକ ରୋଗୀ ହେଇଯିବୁ, ସେସବୁ ପାଗଳ ହେଇଯାନ୍ତି, କେତେ ପିଲା ସବୁ ବାବୁଜୀ ହେଇଥିବ, ଆଉ ପାଗଳ ହେଇଯାନ୍ତି, କେଜି ହେଇଯାନ୍ତି, ସେ ବୁଝୁନାହାନ୍ତି ଏଇଟା ଗୋଟେ ବୈଜ୍ଞାନିକ ଉପାୟ, ଏଇସବୁ କାହିଁକି କର୍ମଯୋଗ କୁହାଯାଇଛି, କାହିଁକି ନିଷ୍କାମ କର୍ମଯୋଗ କୁହାଯାଇଛି, ତାପରେ କାହିଁକି ଆନା, ତୁମେ ମନମନ ଡେଇଁ ପଡ଼ିକି ପଡ଼ିଲେ ହବ, ତୁମ ଅଧିକାର ବିହୀନ କର୍ମ କରିବ ମାନେ ତୁମେ ଡିଷ୍ଟର୍ବ ହବ, ତୁମ ଅଧିକାରଟା ନାହିଁ ତୁମେ ଏଇଟା ଚାଲିଗଲେ କେମିତି ହବ, ତୁମେ ଭଗବାନଙ୍କୁ ନିର୍ଭର କର, ଭଗବାନ ଯୋଉ ରାସ୍ତା ଦେଇକି ନେବି ତୁମକୁ, ଆଚାର୍ଯ୍ୟମାନଙ୍କୁ କୁଣ୍ଠା ଦେଇ ତୁମେ ଯାଅ। ସେଥିପାଇଁ ଗୁରୁଦେବ କହନ୍ତି କଳିଯୁଗର 99% କର୍ମାଧିକାରୀ, ଏଇଟା କୃଷ୍ଣଙ୍କ ପାଇଁ କର୍ମ କରନ୍ତୁ, କିଛି କରିଲେ ସ୍ୱୀକୃତି ପାଇବେ, କର୍ମଟା କରିବା ଯେହେତୁ କଷ୍ଟ, ତୁମେ ବୈରାଗ୍ୟ ବି ଆସିବ, ଚିତ୍ତ ବି ଶୁଦ୍ଧି ହବ, ସେଠି ବି ଭଜନ କରିପାରିବ। ଆଉ ତୁମେ ଦୀକ୍ଷା ନିଅ, ଚା ନିଅ, ମାଳ ନେଇକି ଜପ କରିକି କଣଟା କରିବ ତୁମେ? ତୁମେ କର୍ମାଶକ୍ତି ଗୁଡାକ ଅଛି, ଏଠି ଖାଲି ଷୋଳ ମାଳ ସରିଲା ତାପରେ କୋଉ କାମ? ତୁମେ ଛାଟି ପିଟିବ, ତୁମେ ଦୀକ୍ଷା ନିଅ, ଦୀକ୍ଷା ଦୀକ୍ଷା ନେଇ କଣ କରିବ? କର୍ମାଶକ୍ତି ଛାଡି ପାରିବନି, ହବନି। ସେ ମୋତେ ପାଠ ପଢ଼ିଲ କି? ଭଗବାନ ପାଇଁ ସେତିକି କର, ତାପରେ ଯାଇକି ତୋ ମନ୍ତ୍ର ଫଳ ଦବ। ଆଉ ମନ୍ତ୍ରଟା ଖାଲି ନେଇ ଘରେ ଜପ କରିଦେବୁ, ଜପ କରିଦେବୁ ଆମର ହେଇଗଲା। ଆଗରେ ତୁମେ ତୁମେ ଏଣେ ଓଡ଼ିଆରେ ନାଇଁ, ଗୋଦରା ମାଡ଼େ ଯେତିକି କୋଡ଼େ ସେତିକି, ଏ ଷୋଳମାଳଟା କେମିତି ସାରିଦେଇକି ସେ ମାଳାକୁ ଥୋଇଦିଅ। ସେ ଗଲା ତୁଳସୀ ମାଳା କୋଉଠି ଥିବ, ସେ ଷୋଳମାଳା ଭିତରେ କଣ ରହିଲା ଅଛି ଚିନ୍ତା ନାହିଁ, ସେ ମାଳା କୋଉଠି ଥିବ ତାର ପୁଣି ତା ପରଦିନ ସକାଳୁ ଦେଖା। କର୍ମାଶକ୍ତି ମନ୍ତ୍ର ସିଦ୍ଧି ତ ଏମିତି ହବନି ନା, ମନ୍ତ୍ରଟା ମନନ ଜିନିଷଟା, ମନ୍ତ୍ରଟା ତୁମେ ଜପ କରିସାରିଲେ ତୁମ ମନ ଭିତରେ କେତେ ରହିଲା ସେଇଟା ଦେଖୁନା। ଦୁଇ ଘଣ୍ଟା ଜପିଲେ କଣ କଣଟା ଅଛି? ଭୁଚର ନେବା ବୋଲି କେତେ ମାଳା ହଉଛି ଏବେ? କୋଉ ଚାରି ପାଞ୍ଚ ମାଳା ହଉଛି? ଯେତିକି ଜପୁଛ ସେ ଜପଟା ଯୋଉ ଷୋଳ ମାଳା ଜପ କି ବତିଶ ମାଳା ଯାଉ, ତୁମ ମନ ଭିତରେ କେତେ ରହିଲା ଦେଖ। ଷୋଳ ମାଳା ଜପ ଦୁଇ ଘଣ୍ଟା ଜପିଲ ଗୋଟେ ଜିନିଷ, ଦୁଇ ଘଣ୍ଟା ଚିନ୍ତା କଲ, ସେ ଦୁଇ ଘଣ୍ଟାର ମନଟା କେତେ ସମୟ ରହୁଛି, ଦ୍ୟାଟ୍ ଇଜ୍ ଇମ୍ପୋର୍ଟାଣ୍ଟ। ଦୁଇ ଘଣ୍ଟା ଜପିବା ଇମ୍ପୋର୍ଟାଣ୍ଟ ନୁହେଁ, ତୁମେ କେମିତି ଜପିଛ ସେଇଟା ସେ ଦୁଇ ଘଣ୍ଟାରୁ ଅଲଗା ଅବଶିଷ୍ଟ ସମୟରେ ଜଣାପଡ଼ିବ। ତ ଜପଟା ଠିକ ଥିଲେ ଅବଶିଷ୍ଟ ସମୟରେ ଚେତନାଟା ଠିକ ରହିବ, ଜପଟା ଠିକ ହେଇନି ଆଉ ତୁମେ ଜାଣିବ କେମିତି? ନା ମୁଁ ଷୋଳ ମାଳା ଜପ, ଷୋଳ ମାଳା କରିବି, ବତିଶ ମାଳା କରିବି, ଚଉଷଠି ମାଳା କର, ନାମଟା ଠିକ ସେ ତୁମେ କରିନ ମାନେ ଚେତନା ଉପରେ ସେ ତାର ଗୋଟେ ପ୍ରଭାବ ଆସିନି। ଅଲଗା ସମୟରେ କଣ କରିବ? ଅଲଗା ସମୟରେ ସେ ହିଂସା ଆବାଦ ଛିଦ୍ର ଇଏ ଏଟା କଲା ସେଗୁଡ଼ାକୁ ଦେଖା ହବ କି? ଏତେ ଦୁଇ ଘଣ୍ଟା ଜପିଲ ତୁମର ଗୋଟେ କିଛି କାହିଁ ଚେତନାଟା ଗୋଟେ ପରିଷ୍କାର ହଉନି? ତ ଚେତ ଦର୍ପଣ ମାର୍ଜନ ମୁଁ କହିଲା, ଚିତ୍ତ ଗୁଡାକ ପରିଷ୍କାର ହବା କଥା। ତୁମେ ଜପ କଲାବେଳେ ପୁଣି ଆହୁରି ଆଗରୁ ସରଳ ଥିଲେ, ଜପ କଲା ପରେ ଦେଖିଲାକୁ ଆହୁରି ଓଲଟା ହେଲେଣି, ଏଇଟା କେମିତି ହଉଛି? ତୁମର ଆଗରୁ ଯୋଉ ଭାବନାଟା ଥିଲା ତୁମେ ଓଲଟ, ତୁମେ ନିଜେ ଭାବୁଛ ଯେ ମୋର ବୋଧ ହେଇଗଲାଣି। ମନ୍ତ୍ରସିଦ୍ଧି ଏମିତି ହବନି, କାରଣ କର୍ମାଶକ୍ତି ରହିଲେ, କର୍ମଫଳର ଆଶା ରହିଲେ, କର୍ତ୍ତୃତ୍ୱ ଅଭିମାନ ରହିଲେ ମନ୍ତ୍ରସିଦ୍ଧି ହବନି। ସେଥିପାଇଁ ତୁମକୁ ଦିଆଯାଉଛି। ଯୋଉମାନେ ଜୋର ଜବରଦସ୍ତି ତାଙ୍କର ଅଧିକାରଟାକୁ ନିର୍ଣ୍ଣୟ କରିବା ପାଇଁ ଚେଷ୍ଟା କରେ, ସେ ସବୁ ପାଗଳ ହେଇଯିବେ, ମାନସିକ ରୋଗୀ ହେଇଯିବେ। ବହୁତ ପିଲା ଏମିତି ହେଇଯାନ୍ତି ଆଉ, ବହୁତ ପିଲା ମୁଁ ଦେଖିଛି ଭାବୁଛି ଥିଲା କିନ୍ତୁ ପାଗଳ ହେଇଗଲା। ଅଧିକାର ବିହୀନ କାମ ଗୁଡା କରି, ଅଧିକାର ବିହୀନ କାମ କଲେ ତ ମାଇଣ୍ଡ ସପୋର୍ଟ କରିବନି, ତୁମେ ତ ସେ ଅଧିକାର ଲୋକ ନୁହେଁ, ଡିଷ୍ଟର୍ବ ହବ, ସନ୍ଦେହ କରିବ। ଆଉ ଅଧିକାର ବିହୀନ କାମ କଲେ ସବୁଠୁ ବଡ ଜିନିଷ ହେଲା ଅପରାଧ କରିବ। ଆଉ ସେତେବେଳେ ଗୁରୁଙ୍କୁ ବିଶ୍ୱାସ କରିବନି, ମନ୍ତ୍ରୀକୁ ବିଶ୍ୱାସ କରିବନି, ମୋତେ ଏଟା କରୁଛି କାହିଁ କହୁନି? ଏଟା ତ ବଳପୂର୍ବକ ଜିନିଷଟା ନୁହେଁ ନା, ଏଟା ଅଧିକାର ଜିନିଷଟା। ଭଗବାନ କୃପା କଲେ ସେ ନାମଟା ଉଦିତ ହବ। ତୁମେ ଜବରଦସ୍ତ ତୁମେ ଲକ୍ଷ ମାଳ ଦଶ ଲକ୍ଷ ମାଳ କର, ସେ କଣଟା ହବ? ତୁମ ହୃଦୟ ଭିତରେ ରସ କିଛି ଆସିଲେ ଏଟା ପ୍ରାର୍ଥନା ଜିନିଷଟା, ପ୍ରାର୍ଥନା ପଥଟା ତୁମେ ବିନମ୍ର ହେଇ ପ୍ରାର୍ଥନା କରିବ, ଭଗବାନଙ୍କର ଆଚାର୍ଯ୍ୟଙ୍କ ପନ୍ଥାରେ ଯିବ, ତାଙ୍କ କରୋନା ମିଳିଲେ ଏଟା ସେଟ୍ଅପ୍ ହବ, ନହେଲେ କିଛି ଏଠି ବୁଦ୍ଧି କିଛି କାମ କରେ ନା। କର୍ମାଶକ୍ତିଟା ରହିଲା ଆମର ନିଷ୍କାମ, କର୍ମାଶକ୍ତି ରହିଲା ମାନେ ତୁମେ ତ ଜ୍ଞାନସ୍ତରକୁ ଯାଇପାରିବନି, କି ସୁଖ ବି ମିଳିବନି, କି ବୈରାଗ୍ୟ ଆସିବନି। ଲୋକ ସଂସାରରେ ଏତେ କଷ୍ଟ ପାଉଛି, ସଂସାର ଭଲ କି? ମୁଣ୍ଡଟା ହଲେ ତ ଭଲ ସଂସାର ଭଲ ନା, ଗୋରୁ ମାରି ଛାଡ଼ ନା, ଗୋରୁଟା ଛାଡ଼ିକି ପଳେଇ ଯାଅ, ଜାଣିନ ବୃନ୍ଦାବନ ମୁଁ ତୁ ରଖିଦେବି, ଏଠି ସେନା ରହିଲେ ତମ ପଟା ମୁଣ୍ଡରେ ତମକୁ କିଏ ବାବୁଲ ଆସି ଘରେ ପୁଅ ଛୁଆ ପହଞ୍ଚି ତ ବୃନ୍ଦାବନ ପଠେଇଦେବି, ଜାଣ ଦେଖିବା ଘରେ ଛାଡ଼ିକି ଯିବ। କର୍ମାଶକ୍ତି ଛାଡ଼ିବା ବହୁତ କଷ୍ଟ, କର୍ମକୁ ଛାଡ଼ି ଦେଇକି ନିଶ୍ଚିନ୍ତ ହେଇକି ପୁଣି ଛାଡ଼ି ଦେଇକି ପଳେଇବ। ରାଗି ରୋଗୀ ଓଡ଼ିଆରେ କୁହନ୍ତି, ରାଗି ରୋଗୀ ବୈରାଗୀ, ଓଡ଼ିଆରେ ନାଇଁ କିଏ ରାଗି ଗଲେ ବୈରାଗୀ ରାଗି ଯିବେ, କହିବେ ଆଉ ଘରେ ରହିବେନି, ସେ ରାଗି ବୈରାଗୀ ଯିବେ। ଏ ରାଗି କେତେଦିନ ବୈରାଗୀ ହବ? ଆଉ ରୋଗୀ, ଏ ରୋଗୀ କିଏ ଘରେ ରହିଲେ ପଚାରେ? ତାହେଲେ ମଠକୁ ଯାଅ, ଝାଡ଼ୁବାଡ଼ି ମାଗିକି ଝାଡ଼ୁବାଡ଼ି ମାରିକି ଖାଇକି ରହିଯିବା। ରାଗି ରୋଗୀ ଗୁଡ଼ା ବେଶୀ ବୈରାଗୀ ହୁଅନ୍ତି ଓଡ଼ିଆରେ କୁହନ୍ତି। ଆରେ ସେଇଟା ସେ ବୈରାଗୀଟା କାମ କରିବନି ନା, ରାଗାରାଗି କରି ପଳେଇ ଆସିବ, ପୁଣି ପୁଣି ଆସି ମନ ଶାନ୍ତି ହେଇଯିବ, ତାପରେ ପୁଣି ଘରକୁ ପଳେଇବି। ରାଗିକି ଯିବ ଆଉ ଯିବ ବୈରାଗୀ, ସେ ବେଶୀ ଦିନ ବର୍ଷେ ଦେଢ଼ ବର୍ଷ ଦୁଇ ବର୍ଷ ଯିବ, ତାପରେ ପୁଣି ଦୁଃଖ ଶୂନ୍ୟ ପୁଣି ପଳେଇଲା। ଆଉ ରୋଗୀ ବି ବୈରାଗୀ ହେଇପାରିବନି, ମଠ ମନ୍ଦିର ହେଲେ ସେ ତ ସେବା କରିବ, ଆଉ ରୋଗୀ ତଥା କିଏ ପୋଷିବ କିଏ? ଆଉ ଯେତେବେଳେ ଭଲ ପାଉଛୁ ଭଲ, ତାଙ୍କର ଅଧିକା ଲୋକ ହେବେ କହୁ ବାହାରେ ପଳା, ରୋଗୀ କେତେବେଳେ ରଖନ୍ତି ମଠରେ? ଯେତେବେଳେ କେହି ନାହାନ୍ତି ଦେହ ପିଲାରେ କେହି ନାହାନ୍ତି ସେ ରହିଥାଉ, ଯେତେବେଳେ ଦେଖିବେ ତାଙ୍କର ଭଲ ଲୋକ ମିଳିଲା, ଏ ସେବାପତ୍ର କରୁନି, ତାକୁ ତଡ଼ିବେ ଯାପଳା, ଆଉ ତ ବସିକି ଦେଖିବ କିଏ? ଏ ମଠରେ ଭଗବାନ ଧନ ଖାଇ ତୁଣି ହବ ନା କ'ଣ? ଏ ତ ବୈରାଗ୍ୟ ଜିନିଷ ନୁହେଁ ନା, କର୍ମାଶକ୍ତିଟା ବଡ଼ ଭଗବାନ ସେଥିପାଇଁ ଛଅଟା ଅଧ୍ୟାୟ ଗଣି ଗଣିକି ସେ କହୁଛନ୍ତି କର୍ମଯୋଗ କେତେ ଘୁରେଇ ଫିରେଇ ଘୁରେଇ ଫିରେ ଯଜ୍ଞ ଯଜ୍ଞାଦି କର୍ମ କରିବା ପାଇଁ ଭଗବାନ ସୃଷ୍ଟି ଆରମ୍ଭରୁ କହିଛନ୍ତି ତୁମେ କର୍ମ ନ କରି କେମିତି କହୁଛ ଅର୍ଜୁନ ପଳେଇବ ଯୋଦ୍ଧା ହବ ଭଗବାନଙ୍କ ପ୍ରତିବିଧାନ ନିମିତ୍ତେ କର୍ମ କର ସେଥିରେ ପ୍ରଭୁଙ୍କର ଚେତନାଟା ଏଇଟା ଭଗବାନ ପାଇଁ କେମିତି କରୁଛ ତୁମେ ସେଇଟା ମାଟି ସେମିଟା ରୋଷେଇ ଆଉ ସେ ବାଡ଼ି ବଗିଚା ସବୁ ତ ସେଇଟା ସେଇ ବାହାରେ ଦୁନିଆ ଯା ଏଠି ସେ ସେୟା ତାର କର୍ମଟା ପୁଣି ଭଗବାନ ବିନ୍ଦୁ କେମିତି ହେଲା ଏଟା ଚେତନାର ଜିନିଷଟା ଯୁଦ୍ଧଟା ସେଇ ଯୁଦ୍ଧ ସେ ସୈନିକକୁ ମାରିବା ସେ ବିଜୟ ଲାଭ କରିବା ସେଇଟା କିନ୍ତୁ ଚେତନାଟା ଯୁଦ୍ଧ କରୁଛି ଜୟ ବିଜୟ ପାଇଁ କିଏ ଦୁର୍ଯ୍ୟୋଧନ କରୁଛି ବିଜୟ ପାଇଁ ଅର୍ଜୁନ କରୁଛି ଭଗବାନଙ୍କ ପାଇଁ ଭଗବାନଙ୍କ ଉଦ୍ଦେଶ୍ୟରେ ଯୋଉ କର୍ମଟା କରାଯାଏ ଏଇଟା ହଉଛି ଆମର ଟ୍ରେନିଂ ଆମର ପ୍ରତ୍ୟେକ ଜିନିଷ ପାଇଁ ଏଟାକୁ ଭଗବାନଙ୍କ ଉଦ୍ଦେଶ୍ୟରେ କରାଯାଏ ବୋଲି ସେବା କୁହାଯାଏ ଭଗବାନଙ୍କ ଉଦ୍ଦେଶ୍ୟରେ ଏଇଟା କରାଯାଉଛି ବୋଲି ଏଇଟା ସେବା କୁହାଯାଏ ତେଣୁ ଯୋଉ ସେବକ ଯିଏ ଯାହା କରୁଛି ଯୋଉ କାମ କରୁ କି ଝାଡ଼ୁ ମାରୁ କି ଗାଈ ଚରାଉ କି ପୂଜାରୀ କାମ କରୁ ସବୁ ଭଗବାନଙ୍କ ଉଦ୍ଦେଶ୍ୟରେ କରୁଛି କାହିଁକି ଏଇ ଚେତନାଟାକୁ ଆମକୁ ତିଆରି କରିବାକୁ ପଡିବ ଆଉ ସେ ଚେତନାଟା ଶ୍ରବଣ କୀର୍ତ୍ତନ ଦ୍ୱାରା ବାରମ୍ବାର ମାର୍ଜିତ ହେଇ କାରଣ ବହୁତ ବଡ଼ ବହୁତ ଦିନର କର୍ମାଶକ୍ତି ରହିଛି ବହୁତ ଜନ୍ମରୁ ଦିନରୁ ତ ନା ବହୁ ଜନ୍ମରୁ କାଲି ଶୁଣିଥିଲେ ଭଗବାନ ସେ କଥା କହିଲେ ନାଇଁ ନାଇଁ ତୁମକୁ କର୍ମ କରିବାକୁ ପଡିବ ଦେବତାମାନଙ୍କୁ ଭୋଜନ କହିଲେ ନା ତେଜତ୍ତାନ ପ୍ରଦାୟ ଅଭ୍ୟୋଜ ଭଙ୍ଗତେ ସ୍ତେ ନୟବସ ଯିଏ ଦେବତାମାନଙ୍କୁ ନ ଦେଇକି ଦେବ ହେଉଛନ୍ତି ମୋର ଅଙ୍ଗୀଭୂତ ତାଙ୍କୁ ନ ଦେଇକି ଯିଏ ଭୋଜନ କରେ ସେ ହେଉଛନ୍ତି ଚୋର ଦେବତାମାନେ ଦଉଛନ୍ତି ଦେବତାମାନେ ମାନେ ଏଠି ବିଷ୍ଣୁଙ୍କର ବୁଝିବ ଦେବତାମାନେ ମୋର ଅଙ୍ଗୀଭୂତ ତେଣୁ ଦେବତାମାନଙ୍କୁ ଦେବତାମାନଙ୍କ ମାଧ୍ୟମରେ ମୋର ଅର୍ଚ୍ଚନ ହବ ଯଜ୍ଞ ଆଦି କର୍ମ ହବ ଯେତେବେଳେ ଯେଉଁ ଯଜ୍ଞ କରାଯାଏ ସେଠି ବିଷ୍ଣୁ ମନ୍ତ୍ର ପଢା ହବ ଆଗେ ମଙ୍ଗଳ ମଙ୍ଗଳ ଭଗବାନ ବିଷ୍ଣୁ ମଙ୍ଗଳ ମଧୁସୂଦନ ଶେଷରେ ଅର୍ପଣ ଭଗବାନ ବିଷ୍ଣୁ କରାଯିବ ଦେବତାମାନଙ୍କୁ ଆରାଧନା କଲେ ଯାହା ବି କଲେ ବିଷ୍ଣୁ ତ ନଦେଲେ ହବନି ଆଉ ସେ ଚୋର ତ ତାକୁ ଭୋଜନ ଦ୍ରବ୍ୟ ଗୁଡ଼ିକ କିଏ ଦଉଛନ୍ତି ନା ଭଗବାନ ଦଉଛନ୍ତି ପ୍ରପଦ ବହୁତ ବଡ ପର୍ପଟ ଏଥିରେ ଲେଖିଛନ୍ତି ଲାଷ୍ଟ ପ୍ରପଦ ଲେଖିଛନ୍ତି ଯଜ୍ଞାନୁଷ୍ଠାନ କଲେ ଜୀବନର ଏଇ ଲକ୍ଷ୍ୟ ସାଧିତ ହୁଏ ଯଦି ଆମ୍ଭେମାନେ ମାନବ ଜୀବନର ଉଦ୍ଦେଶ୍ୟକୁ ଭୁଲିଯିବା ଏବଂ ଦେବତାମାନଙ୍କ ଠାରୁ ଦ୍ରବ୍ୟ ଗ୍ରହଣ କରି ଇନ୍ଦ୍ରିୟ ମାତିବା ତାହେଲେ ଆମ୍ଭମାନଙ୍କୁ ଅଧିକରୁ ଅଧିକ ଭୌତିକ ବନ୍ଧନରେ ବାନ୍ଧି ହେବା ଏହା ସୃଷ୍ଟିର ଉଦ୍ଦେଶ୍ୟ ନୁହେଁ ତେଣୁ ଆମ୍ଭେମାନେ ବାସ୍ତବରେ ଚୋର ଅଟୁ ଏବଂ ସେଥିପାଇଁ ଭୂତ ପ୍ରକୃତି ଆମକୁ ଦଣ୍ଡ ଦେଉଛି ଚୋର ସମାଜ କେବଳ ସୁଖୀ ହୋଇପାରିବ ନାହିଁ କାରଣ ସେମାନଙ୍କ ଜୀବନରେ କୌଣସି ଲକ୍ଷ୍ୟ ନାହିଁ ଯେଉଁମାନେ ଅତ୍ୟନ୍ତ ଜଡ଼ବାଦୀ ଚୋର ବଦମାସ ସେମାନଙ୍କର ଜୀବନର କୌଣସି ଲକ୍ଷ୍ୟ ନାହିଁ ବା ପରମ ଲକ୍ଷ୍ୟ ସମ୍ବନ୍ଧରେ କୌଣସି ଧାରଣା ନାହିଁ ସେମାନେ କେବଳ ଇନ୍ଦ୍ରିୟ ସୁଖ ପଛରେ ଧାବମାନ ହେଉଛନ୍ତି କିପରି ଯଜ୍ଞାନୁଷ୍ଠାନ କରିବାକୁ ହେବ ସେ ଜ୍ଞାନ ମଧ୍ୟ ସେମାନଙ୍କର ନାହିଁ ଗୋଟେ ଚୋର ସମାଜ ନା ଡ୍ରଗ୍ସ ପ୍ରବଦ ସେଇଟା କୁହନ୍ତୁ ଏସବୁ ଠକିବା ପାଇଁ ସବୁ ନା କ'ଣ ଭାବିଲେ ତୁମର କ'ଣ ଦୋକାନ ବଜାର କ'ଣ ଆଉ କ'ଣଟା ଆଉ ଠକାମି ନା ଆଉ କ'ଣ ତୁମର ଡିଲର ଅଛନ୍ତି ସେ ତୁମକୁ ଠକଉଛୁ ସିଏ ଠକେଇ ଦେବା ତୁମେ ସେଠୁ ଆଣିବ ଦେଇ ମାଲଟା ନାଇଁ କି ହଉ ଦିଅ ସେ ଆଠରେ ପକେଇଦେ ଗୋଟେ ଗୋଟେ ଟ୍ରିପ୍ ତୁମେ ଚଳେଇ ଦିଅ ତାକୁ ଠେଲିଦେଲେ ପୁରା ପୁରୁଣା ମାଲ ସେ ତାର ଷ୍ଟକ୍ କରିଦେଲେ ସେ ତୁମକୁ କମ୍ ଦେଇଦେଲା ପୂର୍ବତ ମାଲ କ'ଣ ଦୁନିଆଟାକୁ ଠକ ଠକାମିର ଦୁନିଆ ଠକାମି ମାନେ କ'ଣ ତୁମେ ଠକିବା ପାଇଁ ଚାହୁଁଛ ମାନେ ଆଉ ଜଣେ ଠକ ରେଡି ହେଇକି ରହିଛି ତାକୁ ଠକିଲା ତୁମେ ସେଠୁ ଠକିଲ ତୁମେ କ'ଣ କରିବ ମୋତେ ଠକିଦେଲା ମୁଁ ସେଠୁ ଠକେଇବି ଚୋର ସମାଜ କାରଣ ଭୌତିକ ସମାଜ ଚୋର ସମାଜ କେବଳ ସୁଖୀ ହେଇପାରିବେ ଦେବତାମାନଙ୍କର ଦ୍ରବ୍ୟ ଦେବତାମାନେ ସବୁ ଦଉଛନ୍ତି ଦେଖୁ ନାହିଁ ବର୍ଷା ହଉନି ଯଜ୍ଞାନ୍ତି କର୍ମ ଲୋକ କରୁନାହାନ୍ତି ଭଗବାନଙ୍କ ଉଦ୍ଦେଶ୍ୟରେ କିଛି କର୍ମ କରୁନାହାନ୍ତି ଆଉ ଯୋଉଟା ଭଗବାନଙ୍କ ଉଦ୍ଦେଶ୍ୟରେ ବର୍ତ୍ତମାନ ଦେଖାଯାଉଛି ବହୁତ ଦେବ ପୂଜା ଯୋଉ କ'ଣ କୋଉ ଯଜ୍ଞ ଭଜ୍ଞ ସେ ରାମଚରିତ ମାନ ଏଇଟା ସବୁ ଇନ୍ଦ୍ରିୟ ତୃପ୍ତି ଟଙ୍କା ଆଣିବା ବସ ଫିଷ୍ଟ କରି ଖାଇବା ଦେଶ ଫିଲ୍ମ ଯିବ ହୋହାଲା କରିବେ ପୁଅ ଝିଅ ବୁଲିବେ ସେଇଟା ସେଇ ଇନ୍ଦ୍ରିୟ ତୃପ୍ତିରେ ଯାଉଛି ବର୍ତ୍ତମାନର ଦେବ ପୂଜା କେବଳ ଗୋଟେ ଇନ୍ଦ୍ରିୟ ତୃପ୍ତି ଭଲ ଇନ୍ଦ୍ରିୟ ତୃପ୍ତି କାହିଁକି ଏଥିରେ ଆଉ କେହି ଧରିବେନି ଏଟା ତେରା କେହି ଧରିବାର ନାହିଁ ମଦ ପିଇଲେ ସେ ଭସାଣି ହେଉଛି କ'ଣ ମଦ ପିଉନାହାନ୍ତି ମଦ ପିଇଲେ ଭସାଣି କଲେ ଏଥିରେ ଆଉ ପୋଲିସ ବି ଧରିବେନି ନା କ'ଣ ଭସାଣି ହେଉଛି ଏ ସବୁ ଇନ୍ଦ୍ରିୟ ତୃପ୍ତି ଏଟା ଚୋର ସମାଜ କୃପା ସେ ଦେଲା କିଛି ଚୋର ସମାଜ କେବେ ଶୁଖେଇ ପାରିବେ କାହିଁ ଏ ତ ଦେବତାମାନଙ୍କୁ କିଛି ଦେଉନାହାନ୍ତି ବିଷ୍ଣୁଙ୍କୁ କିଛି ଅର୍ପଣ କରି ଭୋଜନ କରୁନାହାନ୍ତି ଏ କର୍ମ ପରମ୍ପରାକୁ ଭାଙ୍ଗି ଦେଇଛନ୍ତି ଯଜ୍ଞାନ୍ତି ଯୋଉ କର୍ମ ପରମ୍ପରା ଥିଲେ ଲୋକମାନେ ଯଜ୍ଞାନ୍ତି କର୍ମ କରୁଥିଲେ ଭଗବତ ସ୍ମରଣ କରୁଥିଲେ ପ୍ରଭୁ ସେସବୁ ଲେଖିଲେ ଚୈତନ୍ୟ ମହାପ୍ରଭୁ ସେ ଚୈତନ୍ୟ ମହାପ୍ରଭୁ ଅବଶ୍ୟ ଯଜ୍ଞାନୁଷ୍ଠାନ ଅତି ସହଜ ପନ୍ଥା ଦେଇଯାଇଛନ୍ତି ଏହା ହେଉଛି ସଂକୀର୍ତ୍ତନ ଯଜ୍ଞ ପୃଥିବୀରେ ପ୍ରତ୍ୟେକ ଏହା ଅନୁଷ୍ଠାନ କରିପାରିବେ ସେ କୃଷ୍ଣ ଚେତନା ବିଧି ଗ୍ରହଣ କଲା, ସେ ଆଚରଣ କରିପାରିବେ, ଏଥିରେ କିଛି କଷ୍ଟ ନାହିଁ। ତାହେଲେ ଶୁଣୁଥିଲେ ନା ଯେ ଯଜ୍ଞାଦି କର୍ମ ଲୋକମାନେ କରିବି ପାରିବେନି, ଆଉ କିଛି ନ କରିପାରିଲେ ନାମ ସଂକୀର୍ତ୍ତନ କର, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଗୃହସ୍ଥ ପାଞ୍ଚଟି ସ୍ଥାନରେ ପ୍ରତିଦିନ ପାପ କରୁଛି, ସେଥିପାଇଁ ତାକୁ ପଞ୍ଚଯଜ୍ଞ କରିବାକୁ ପଡ଼େ। ତାହେଲେ ଶୁଣୁଥିଲେ ନୃଯଜ୍ଞ ଦେବଯଜ୍ଞ ପିତୃଯଜ୍ଞ ଅତିଥି ଯଜ୍ଞ, ଯୋଉଟା ନୃଯଜ୍ଞ ଯୋଉଟା ଗଲା, ଏ ଯଜ୍ଞ ଗୁଡ଼ା ସବୁ କରିବାକୁ ପଡ଼େ। ଆଉ ତ ଆଜି ଯଜ୍ଞ କ'ଣ କରିବ, ଯଜ୍ଞ କିଛି ନାହିଁ। ବିଷ୍ଣୁଙ୍କର ବର୍ତ୍ତମାନ ନାସ୍ତିକ ସମାଜ ଭଗବାନଙ୍କର ଆଗରୁ ଚୋର ଡକାୟତ ସବୁ କେମିତି ବୁଲୁଥିଲେ, ରାତିରେ ବୁଲନ୍ତି, ଏବେ ଚୋର ଡକାୟତ କ'ଣ, ଦିନରେ ତ ଆଉ କମ୍ପ୍ୟୁଟର ଚୋର ଡକାୟତ ପଇସା ତ ପଇସା ନେଇ ବୁଲୁଛନ୍ତି ଆଉ ଆଉ ଏତ ସବୁ ମାନେ ପୁରା ଗୋଟେ ଦ୍ୱିତ ସ୍ଥାନ। ଏଇ ଯୋଉ ସହର ବଜାର ଗୁଡା କ'ଣ, ଏଇଟା ଖାଲି ଜୁଆଳ ସ୍ଥାନ, ସେଠି ଠକିବା ପାଇଁ ସବୁ ବସିଛନ୍ତି। ତେଣୁ ଲୋକ ଯେତେବେଳେ ନିଜେ ଭୂତ ପ୍ରକୃତିରେ କାର୍ଯ୍ୟ ଗୁଡା କଲେନି, ଏ ଯୋଉ ଧାନ ଚାଷ ପନିପରିବା ଏସବୁ କଲେନି, ଏସବୁ ଗୁଡିକ ରକା ଉପରେ କ'ଣ ହବ, ଆଉ ଯୋଉ କାମ ଗୁଡା କରିବେ ସେଟା ଗୋଟେ ଚିଟିଂ କାମ, କମ୍ ପରିଶ୍ରମ କରି କେମିତି ବେଶୀ, କାରଣ ତାଙ୍କର ଯୋଉ ଆବଶ୍ୟକତାଟା ବହୁତ ଅଧିକା। ଏଠି ନିଜ ଘରେ ରହୁଥିଲେ, କୂଅ ପାଣି କିଛି ସବୁ ମିଳୁଥିଲା, ବାଟରେ ଶାଗ ମିଳୁଥିଲା, ସେଠି କ'ଣ ସବୁ ଯିବେ ଭଡ଼ା ଘରେ ରହିବେ, ତା ଚୋରି ନ କଲେ ବଞ୍ଚିବେ କେମିତି, ନ ଠକିଲେ ବଞ୍ଚିବେ କେମିତି। ଆଉ ସେ ଜଣେ ଯଦି କହିବେ ନାଇଁ ନାଇଁ ମୁଁ ଠିକସେ ଚଳିବି, ତୁ ଠିକ ସେ ଚଳିଲେ କ'ଣ ହବ, ତୁ ଠିକ ସେ ସହର ବଜାର ଚଳିବ ଏଇଟା ବହୁତ କଷ୍ଟ, ତୁ କିଛି କରପ୍ସନ୍ କାମ କରିବ, ତୁମେ ନ କଲେ ବି ଆଉ ଜଣେ କିଏ କରିବ, ତୁମକୁ ଠକେଇବ ସେଟା। ସେଥିପାଇଁ ଦ୍ୱିତୀୟ ସ୍ଥାନ ଲେଖା ହେଇଛି ଭାଗବତରେ, ସହର ବଜାର ଗୋଟେ ଦ୍ୱିତୀୟ ସ୍ଥାନ, ସେ ସବୁବେଳେ ଜୁଆ ଖେଳ ଭଳିଆ ଧନ୍ଦା। ଆଉ ନାସ୍ତିକ ସବୁ ପ୍ରପଦ ଷ୍ଟ୍ରେଟ ଲେଖିଲେ ଏଟା ଚୋର ସମାଜ ଗୁଡାକ, ଆଉ ଭଗବାନଙ୍କର ଜିନିଷ ଚୋରି କରି ଖାଉଛନ୍ତି, ଭଗବାନଙ୍କର ଯଜ୍ଞାଦି କର୍ମ କିଛି ନାହିଁ। ଏବଂ ତା ପରବର୍ତ୍ତୀ ଶ୍ଳୋକରେ ଯଜ୍ଞ ଶିଷ୍ଟ ସିନ ସନ୍ତ ମୁଚ୍ୟନ୍ତେ ସର୍ବ କିଲ ବିଷୟ ଭୁଞ୍ଜତେ ଭୁଞ୍ଜତେ ତେ ତ୍ୱଗମ୍ ପାପ ଯେ ପଚ୍ୟନ୍ତେ ଆତ୍ମ କାରଣ। ଭଗବାନଙ୍କର ଭକ୍ତ ସମସ୍ତ ପାପରୁ ମୁକ୍ତ, କାରଣ ଯଜ୍ଞ ନିମିତ୍ତ ଉତ୍ସର୍ଗୀକୃତ ଖାଦ୍ୟ ହିଁ ସେମାନେ ଗ୍ରହଣ କରନ୍ତି। ଅନ୍ୟମାନେ ଅର୍ଥାତ୍ ଯେଉଁମାନେ ନିଜର ଇନ୍ଦ୍ରତୃପ୍ତି ନିମିତ୍ତ ଖାଦ୍ୟ ପ୍ରସ୍ତୁତ କରନ୍ତି, ସେମାନେ ବାସ୍ତବରେ ପାପ ହିଁ ଭୋଜନ କର। କର୍ମରୁ ସେ ଯଜ୍ଞ ପରମ୍ପରାକୁ ଆଣିକି ଏଠି ପହଞ୍ଚାଇଲେ। ଭଗବାନ କେମିତି ପ୍ରଥମରୁ କର୍ମ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ସେଥିପାଇଁ ଯଜ୍ଞ କରିବା ପାଇଁ କହିଛନ୍ତି, ଦେବତାମାନଙ୍କ ଉଦ୍ଦେଶ୍ୟରେ ଯଜ୍ଞ କରିବା ପାଇଁ କହିଛନ୍ତି। ଦେବତାମାନେ ଦ୍ରବ୍ୟ ଦେଉଛନ୍ତି, କ'ଣ ଦେଉଛନ୍ତି, ବାୟୁ ଜଳ ଅଗ୍ନି ଦେବତାମାନେ ଦେଉଛନ୍ତି ନା, ତେଣୁ ତାଙ୍କ ଦ୍ରବ୍ୟକୁ ତାଙ୍କୁ ଦେଇକି ଭୋଜନ କରିବା ଦରକାର, ଯିଏ ନ କରୁଛି। ଏଠି ଆରମ୍ଭ କଲେ ଯଜ୍ଞ ଶିଷ୍ଟ ଆସିନ ଶୁଣନ୍ତୁ, ଭକ୍ତିମୟ ଠାକୁର ଲେଖିଲେ ଯଜ୍ଞ ଅବଶିଷ୍ଟ ଅର୍ଣ୍ଣାଦି ଯେଉଁମାନେ ଗ୍ରହଣ କରନ୍ତି ସେମାନଙ୍କର ଉଦ୍ୟମ ପାଇଁ ଅପରିହାର୍ଯ୍ୟ ସମସ୍ତ ପାପ ହେତେ ମୁକ୍ତ ପାପରୁ ମୁକ୍ତ ହୁଅନ୍ତି। ଯେଉଁମାନେ କେବଳ ସ୍ୱାର୍ଥପର ହୋଇ ଅର୍ଣ୍ଣାଦି ଭୋଗ କରନ୍ତି ସେଇ ପାପୀ ସକଳ ସମସ୍ତ ପାପକୁ ଭୋଗ କରନ୍ତି। ଭଗବାନଙ୍କୁ ନ ଦେଇକି ଭୋଜନ କରିବା ଗୋଟେ ପାପ, ଏଇଟାକୁ ଦେଖୁଛନ୍ତି। ଯଜ୍ଞ ଶିଷ୍ଟ ସିନ ସନ୍ତ ଉଚ୍ଚନ୍ତି ସର୍ବକିଲ ବିଷୟ ଯେ ଇନ୍ଦ୍ରାଦ୍ୟଙ୍ଗ ତୟା ବ୍ୟବସ୍ଥିତ ଯଜ୍ଞ ସର୍ବେଶ୍ୱର ବିଷ୍ଣୁଭ୍ୟ ଅର୍ଚ୍ଚେ ତତ୍ ଶେଷମ ଅଶ୍ନନ୍ତି ତେନ ତତ୍ ଦେହଯାତ୍ରା ସମ୍ପାଦୟତି ତେ ସନ୍ତ ସର୍ବେଶ୍ୱର ଯଜ୍ଞ ପୁରୁଷସ୍ୟ ଭକ୍ତା। ଏଠି ଦେବତାମାନଙ୍କ କଥା ଚାଲିଥିଲା, କିଏ ପ୍ରଶ୍ନ କରିବ, ଏଠି କେମିତି ଭଗବାନଙ୍କ କଥା କୁହା ହେଲା, ଏଠି କେଉଁଠି କୁହାହଉଛି ଯଜ୍ଞ ଶିଷ୍ଟ ସିନା ଦେବତା କଥା କୁହାହଉଛି, ସମାଧାନ ଅସୁବିଧା ହେଇଯିବ ନା, ଭଗବାନ ଏଟା କହୁଛନ୍ତି ନା। ତେଣୁ ଏଠି ସେ ବଳଦେବ ଦେବସ୍ୱାମୀ ଲେଖିଲେ, ଯୋଉଟା ପ୍ରପଦ ଲେଖିଛନ୍ତି ଭଗବାନଙ୍କର ଭକ୍ତ କ'ଣ, ଏଇଟା ଏଇ ପ୍ରପଦ ସେଟା କହିଲେ ଯେ ଇନ୍ଦ୍ରାଦି ଅଙ୍ଗତୟା ବ୍ୟବସ୍ଥିତ ଯଜ୍ଞ ସର୍ବେଶ୍ୱର ବିଷ୍ଣୁ ବିଷ୍ଣୁଙ୍କ ଯେତେବେଳେ ଅର୍ଚ୍ଚନ କରାଯାଏ, ଦେବତାଙ୍କ ଯେତେବେଳେ ଅର୍ଚ୍ଚନ କରାଯାଏ, କେଉଁ ହିସାବରେ ଅର୍ଚ୍ଚନ କରାଯାଏ, ଦେବତାଙ୍କ ଯେତେବେଳେ ଭୋଗ ଦିଆଯାଏ କେଉଁ ହିସାବରେ ଦିଆଯାଏ, ଇଏ ବିଷ୍ଣୁଙ୍କର ଅଂଶ ତାଙ୍କର ଅଙ୍ଗ। ଏଇ ଭାବରେ ଯେଉଁମାନେ ଅର୍ଚ୍ଚନ କରିକି ଅଶ୍ନନ୍ତି ଭୋଜନ୍ତି ତତ୍ ଶେଷମ ଭୋଜନ କରିକି ତାଙ୍କର ଅବଶେଷକୁ ଅଶ୍ନନ୍ତି ଭୋଜନ୍ତି ତେନ ତତ୍ ଦେହଯାତ୍ରା ସେମାନେ ତାଙ୍କ ଦେହଯାତ୍ରା ସମ୍ପାଦୟନ୍ତି ତେ ସନ୍ତ ସେଇ ସନ୍ତ ମାନେ ସର୍ବେଶ୍ୱର ଯଜ୍ଞ ପୁରୁଷସ୍ୟ ଭକ୍ତା, ସନ୍ତ ଯଜ୍ଞ ଯଜ୍ଞ ପୁରୁଷସ୍ୟ ଭକ୍ତା, ଏଇଟା ପ୍ରଭୁପାଦ ରଚନା କଲେ ଭଗବାନଙ୍କର ଭକ୍ତଗଣ। ସର୍ବକିଲ ବିଷୟୀ, ସର୍ବକିଲ ବିଷୟୀ ଅନାଦିକାଳ ବିବୃଦ୍ଧେଇ ଆତ୍ମ ଆତ୍ମାନୁଭବ ପ୍ରତିବନ୍ଧକେ ନିଖିଲେଇ ପାପିସୁ ମୁଚ୍ଛତେ। ବଳଦେବୀ ଦାସ ଲେଖିଲେ ଅନାଦି କାଳର ସଞ୍ଚିତ ପାପ, ସେଥିପାଇଁ ଭକ୍ତିମୟ ଠାକୁର ଲେଖିଲେ ନା ପ୍ରସାଦ ସେବା କରିତ ହଏ ସକଲ ପ୍ରପଞ୍ଚ ଜୟ, ଶ୍ରୀ ସିଦ୍ଧାନ୍ତ ଲେଖିଛନ୍ତି। ଏଗୁଡ଼ା କଣ ଆମର ସବୁ ଭୋଗ ବୁଦ୍ଧି ନା, ପ୍ରସାଦ କଲେ ଭୋଗ ବୁଦ୍ଧି, ଭୋଗ ବୁଦ୍ଧିରେ ପ୍ରସାଦ ପାଉଛନ୍ତି, ସେଟା କଣ ଭଗବାନଙ୍କର ଉଚ୍ଚିଷ୍ଟ କହି ଦେଖୁଛି, ପ୍ରଭୁଙ୍କର ଉଚ୍ଚିଷ୍ଟ, ଭଗବାନଙ୍କର ଏଟା ଉଚ୍ଚିଷ୍ଟ, ପ୍ରଭୁ ଭୋଜନ କଲେ ନା, ଭଗବାନଙ୍କୁ ଅର୍ପଣ କରା, ପ୍ରସାଦ ଜ୍ଞାନ ନାହିଁ, ସେଟା ବହୁତ ବଡ଼ କନସିୟସନେସ, ସେଟା ଗୋଟେ ବହୁତ ବଡ଼ ପ୍ରସାଦକୁ ଭଗବାନଙ୍କର ଅବଶେଷ ଭଗବାନ କୃପା ଦେଇଛନ୍ତି, ଏଇଟାକୁ ଏଇ ଦୃଷ୍ଟିରେ ଗ୍ରହଣ କରିବାଟା ହଉଛି କେବଳ ଗୋଟେ ଜୀବର ବହୁ ଭୂରି ଭାଗ୍ୟ। ସେଥିପାଇଁ ଲେଖିଥିଲା ମହାପ୍ରସାଦ ଲେଖା ହେଲା ନା ଆଜ୍ଞା, ମହାପ୍ରସାଦ ଗୋବିନ୍ଦ ନାମ ଗ୍ରହଣ ବୈଷ୍ଣବ ସର୍ବପୂର୍ଣ୍ଣ ଥିଲା ହବନି, ଭଲ ଜିନିଷ ହେଲା ସେ ଖାଇବାନି, ମାଡ ପିଟାପିଟି କଣ ହେଇଛି, ପକଡ଼ା ହେଇଛି, ଏଟା ହେଇଛି, ସେ ତା ବାଡ଼ି ଖାଇବା, ଏଟା ସବୁ ଭୋଗ ବୁଦ୍ଧି ନା, ପ୍ରସାଦ ଜ୍ଞାନ କଣ ସେମିତି, ଏଟା ସବୁ କିଛି ନାହିଁ। ଆଜିକାଲି ତ ଏସବୁ କନସିୟସ ବହୁତ ବଡ଼ ଜୀବତାରେ ଯାହା ଯେତିକି ଯେତିକି କରୁଛି, ମହାପ୍ରସାଦ ବନ୍ଦନା କରି ସେଟା ବନ୍ଦନା କରି କାଇଁ ଖାଉଛୁ, ଏଟା ବହୁତ ବଡ଼ କନସିୟସ, ଭଗବାନଙ୍କୁ ଅର୍ପଣ କରାହଉଛି ନା, ଆଉ ସେ ଶିଶୁ ଚେତନା ତ ଭୁରି ଭାଗ୍ୟରେ ମିଳେ, ନହେଲେ ସେ କାହିଁକି ଲେଖିଲେ ପ୍ରସାଦ ସେବା କରିତ ହେ ସକଲ ପ୍ରପଞ୍ଚ ଜୟ, ଏ ସକଲ ପ୍ରପଞ୍ଚ ଅର୍ଥଟା ଏଇଠି ଲାଗିବ, ଏ ଲେଖିଲେ ନ ବଳଦେବୀ ଦେବ ସନ୍ ତତ୍ ଶେଷ ଅଶ୍ରନ୍ତି ତେନ ତତ୍ ଦେହଯାତ୍ରା ସମ୍ପାଦ୍ୟ ସନ୍ତ ସର୍ବେଶ୍ୱରସ୍ୟ ଯଜ୍ଞ ପୁରୁଷସ୍ୟ ଭକ୍ତା ସର୍ବକିଲ ବି ସେଇ ଅନାଦିକାଳ ବିବୃଦ୍ଧି ଅନାତ୍ମା ଆତ୍ମାନୁଭବ ପ୍ରତିବନ୍ଧକେ ନିଖିଲେ ପାପେ ପାପେ ବିମୁଚ୍ଛତେ। ଏ ଯଜ୍ଞ ପୁରୁଷଙ୍କର ପ୍ରସାଦ ସେବା କରିବା ଦ୍ୱାରା ସମସ୍ତ କିଲ୍ବି ସେଇ ସମସ୍ତ ପାପରୁ ଅନାଦିକାଳରୁ ଆତ୍ମାର ପ୍ରତିବନ୍ଧକ, ମହାପ୍ରସାଦର ଏତିକି ଶକ୍ତି, ଅନାଦିକାଳରୁ ଆତ୍ମାର ଯୋଉ ପ୍ରତିବନ୍ଧକ ଯୋଉ ଅଜ୍ଞାନ ରହିଛି ତାକୁ ଦୂରୀଭୂତ କରିଦେବ, ପାପ ଲେଖିଲେ କିଲ୍ବି ସେଇ ପାପି ଅନାଦିକାଳରୁ ଯୋଉ ସଞ୍ଚିତ ପାପ ରହିଛି ସେସବୁ, ସେ ମହାପ୍ରଭୁ ଯେତେବେଳେ ଯାଉଥିଲେ ପୁରୀ ଜଗନ୍ନାଥ ପ୍ରସାଦ ଦେଖିଲେ କାନ୍ଦୁଥିଲେ ନା। ବୈଷ୍ଣବ ଧର୍ମଟା ଗୋଟେ ବହୁତ ଭାବ ଜିନିଷଟା ନା, ଆକୁ ଯେତେ ତୁମେ ଦର୍ଶନ ଜାଣ ଏଟା ଗୋଟେ ତୁମର ଭାବଟା ହୃଦୟ ଭିତରେ ତିଆରି ହେବାର ଅଛି, ଯାହାର ପୂର୍ବ ସ୍ୱୀକୃତି ତାକୁ ସେ ଭାବ ଗୁଡିକ ଉଦୟ ଲାଗିବ, ତାକୁ ସେ ଦୃଷ୍ଟି ଆସିବ, ଯାହାର ସ୍ୱୀକୃତି କମ ତା କଣ, ତା ଭୋଗ ଦୃଷ୍ଟି ଦେଖିଲା ଏଇଟା ଅନ୍ନ ଡାଲି ସବ୍ଜି ଏଇଟା ଜଡ଼ ଦ୍ରବ୍ୟ ଭଳିଆ ଜ୍ଞାନ ହବ ନା, ଆଉ ଭଲ ଆଇଟମ ହେଇଛି ଦେଖ ଖାଇବେ, ଅଲଗା ଆଜି ଦେଖ ପବାଡ଼ିଦେନି ଭଲ ଲାଗିବନି, ସେଟା ଭଗବାନ ଭଗବାନଙ୍କୁ ଅର୍ପଣ ହେଇଛି ମାନେ ସେଟା ପ୍ରସାଦ, ତୁମର ଯେତିକି ଆବଶ୍ୟକ ତୁମ ଭଲ ଲାଗୁ ନ ଲାଗୁ ତୁମ ସର୍ବ ପାଇଁ ଏତିକି ଗ୍ରହଣ କରିବ ଆଉ। ଯିବାଟା ଗୋଟେ ବହୁତ ବଡ଼, ଯିବା ତ ସଂସାରକୁ ଆଣିଛି ନା, ସଂସାରକୁ କିଏ ଆଣିଯିବ, ଶିବ ଲେଖିଲେ କୌଣସି ଗୋଟେ ନୀତିକାର ଶ୍ଳୋକ ଲେଖନ୍ତୁ ମୁଁ ଭାଗବତର କୁ ଏହା ଯିବାସ ବର୍ଷବର୍ତ୍ତିନି ତଥାପି ନରକମ ଯାଆନ୍ତି କିମ୍ ଆଶ୍ଚର୍ଯ୍ୟ ମତ ପରମ, ସେ ସେ ଲେଖିଲେ ସୁଲଭମ ଭଗବତ ନାମ ଜିହ୍ୱାଚ ବଶବର୍ତ୍ତିନି ତଥାପି ନରକମ ଯାଆନ୍ତି କିମ୍ ଆଶ୍ଚର୍ଯ୍ୟ ତପର, ଜିହ୍ୱାର ଯାହା ଦରକାର ସବୁଥିରେ ପଇସା ଖର୍ଚ୍ଚ ହୁଏ, ଜିହ୍ୱାର ପାଣିଟା କେବଳ ଥିଲା ଫ୍ରି ଜିହ୍ୱା ପାଇଁ, ଜିହ୍ୱାରେ କଣ ଲୋକ ପାଣି କୋଉଠୁ ପିଅନ୍ତି, ଟିୱେଲରୁ, ଏବେ ତ ବଟଲ ପାଣି, ଏବେ ପଇସା ନାହିଁ, ଜିହ୍ୱା ଯାହା କରିବ କଣ ଦରକାର ପଇସା, ଜିହ୍ୱା ପାଇଁ ଗୋଟିଏ ହେଉଛି ସୁଲଭ ଭଗବାନଙ୍କର ନାମ କୃଷି କରିବା ପାଇଁ ଚାହିଁବାନି, ଜିହ୍ୱାଟା ସରୁ ଆଣିଛି ନା, ଆଉ ଜିହ୍ୱାଟା କେବଳ ସଂସାରକୁ ଆଣିଛି, ତାର ମଧ୍ୟ ସେଥିପାଇଁ ସେ ଲେଖିଲେ ତାର ମଧ୍ୟ ଜିହ୍ୱା ଅଛି ବାବୁଲେ ବୁଝୁଛନ୍ତି, ଡାକିଦେଲେ ହରିବୋଲ କଣ ଭଜନ ତ୍ୟାଗ କରୁଛନ୍ତି, ଡାକିଦେ ବାବୁଲେ ଆସ ନିରାମିଷ ଚାଲ, ଇଏ ଚଳିବନି ଯୋଉ ଡାକି ଦେଉଛନ୍ତି ସଂକୀର୍ତ୍ତନ ଯାଇକି ପ୍ରସାଦ ପାଇଦେବ, ଏଟା କଣ ପ୍ରସାଦ ନା କଣ, ଏସବୁ ନାହିଁ, ନିରାମିଷ ଆମେ ନିରାମିଷ ଶୁଣୁ, ସେଥିରେ ପ୍ରସାଦ ବାରବାର କୁହାଯାଉଛି ପ୍ରସାଦ ସେବନ କର, ଆଜିକାଲି ସବୁ ଭେଜିଟେରିଆନ ଧନ୍ଦା ଧରିଲେଣି, ସେଗୁଡ଼ା କିଛି ହବନି ତୁମର ଭଜନ କିଛି ହବନି, ପାଞ୍ଚ ପଇସା ଭଜନ ହବନି, ଏସବୁ କଟିଯିବ ଏଥିରୁ ସବୁ କଟିକି ଉଡ଼ିଯିବ, ତୁମେ ଏଇ ଯୋଉ ରେଷ୍ଟୁରାଣ୍ଟ ହଉ ଯୋଉ ଯାହା ସବୁ ହଉଛି ଏଇଟା ସବୁ ଇମର୍ଜେନ୍ସିରେ ଗୋଟେ ଭକ୍ତ ତାକୁ କିଛି ନାହିଁ, ସେ ଭଗବାନଙ୍କୁ ସ୍ମରଣ କରି ସେ ଚେତନା ପାଇବାକୁ ପଡିବ, ତୁମେ ସବୁ ଏମିତି ଖାଇଲେ କିଏ ହବ ହବନି, ଏଟା ସେ ଲେଖି ଦେଉଛନ୍ତି ଅନାଦି ସିଦ୍ଧ ତୁମର ପାପ ଗୁଡାକ ରହିଛି, ସେ ଲେଖୁଛନ୍ତି ଅନାଦି ଅନାଦିକାଳ ବିବୃଦ୍ଧି ଆତ୍ମାର ଅନୁଭବ ପ୍ରତିବନ୍ଧକ, ଆତ୍ମାର ଅନୁଭବକୁ ପ୍ରତିବନ୍ଧକ ଯୋଉ ପାପ ଗୁଡାକ ରହିଛି ଏଟା ଅନାଦିକାଳ ରହିଛି, ଏଟା କଣ କଲେ ନା ମହାପ୍ରସାଦ ସେବନ କଲେ ଯିବ, ମହାପ୍ରସାଦ ସେବନ କଲେ ଯିବ ଭଗବାନଙ୍କ ପ୍ରସାଦ, ଆଉ ଯୋଉଠି ପରେ ସେଠି ଯିଏ ରାକିଲେ ଖାଇଦେଲେ କଣ ଭୋଜନ ହବ ନା, ସେ ତ ପିଆଜ ବିନା ପିଆଜ ରସୁଣ କରିଛି, ବିନା ପିଆଜ ରସୁଣ କଣ, ବିନା ପିଆଜ ରସୁଣ ଏଗୁଡ଼ା ଆମେ କଣ ଭେଜିଟେରିଆନ ଲୋକ ନା କଣ, ବିନା ପିଆଜ ରସୁଣ ବିନା ପିଆଜ ନାସ୍ତିକ ବି ଖାଉଛି, ଏ ଯୋଉ କଣ ସେ ଯୋଉ ଝିଅ ଗୁଡା ବୋଲି କଣ ଧଳା ଶାଢ଼ୀ ପିନ୍ଧିକି ସେ କଣ ଖାଉନି ବିନା ପିଆଜ ରସୁଣ, ବିନା ପିଆଜ ରସୁଣ ଖାଇଦେଲେ ବୋଲି କଣ ସେ ମାଙ୍କଡ ତ ଡେଲି ଏକାଦଶୀ କରୁଛି ନା, ତାର ବୁଦ୍ଧି ସ୍ଥିର ହେଇଯାଇଛି, ସେ ତ ଡେଲି ଏକାଦଶୀ ଭଳିଆ ଖାଉଛି, ତା ବୁଦ୍ଧି ସ୍ଥିର କି, ତା ବୁଦ୍ଧି ଚଞ୍ଚଳ, ଆମର ମହାପ୍ରସାଦ ପାଇବାକୁ ପଡିବ, ଆଉ ସ୍ପେଶାଲି ଯେଉଁମାନେ ଡିଭୋଟି ଯେଉଁମାନେ ଦେଖିବା ନଉଛୁ ସେମାନଙ୍କୁ ପ୍ରସାଦ ହିଁ ପାଇବାକୁ ପଡିବ, ନା ତା କେବେ ବି ଚେତନା ତାଙ୍କର ଶୁଦ୍ଧ ହେଇପାରିବନି, କେବେ ବି ହେଇପାରିବନି, ଶାସ୍ତ୍ର ସିଦ୍ଧାନ୍ତ ଗୁଡ଼ାକ ଏଇଟା ସବୁ ସହଜ ପ୍ରିଚିଂ ପ୍ରିଚିଂ ମୁଁ ପ୍ରିଚିଂ କରୁଛ, ହଜାର ପ୍ରିଚିଂ କଲଟା କଣଟା ହେଲା, ଆମକୁ ଶାସ୍ତ୍ର ସହିତ କମ୍ପ୍ରମାଇଜ୍ କରିଦେବୁ ନା କ'ଣ, ଯେତେ ପ୍ରଚାର କର ଯେତେ କଷ୍ଟ ଜଣଙ୍କୁ ଭକ୍ତ ବନା ତାକୁ କହିବାକୁ ପଡ଼ିବ ମହାପ୍ରସାଦ ସେ ପାଇବ ନା, ତା କିଛି ମଙ୍ଗଳ ହବନି, ଜୀବର ଚିତ୍ରଟାକୁ ଶୁଦ୍ଧ କରିବା ପାଇଁ କେତେ ଜିନିଷ, କର୍ଣ୍ଣରେ କଥା ଶୁଣିବାର ଅଛି, ଜିଭାରେ ଭଗବାନ ପ୍ରସାଦ ପାଇବାର ଅଛି, ପ୍ରପଦ ବାରମ୍ବାର ଷ୍ଟିକ ପୁଅନ୍ତି ଏ ଜିନିଷ, ପ୍ରସାଦ ପାଇବାକୁ ପଡିବ, ଯିଏ ବି ଆସନ୍ତି ପ୍ରପଦ ତାଙ୍କୁ ପ୍ରସାଦ ଦିଅ, ପ୍ରପଦ ଏତେ ବିଶ୍ୱାସ ଥିଲା ସବୁ ତାଙ୍କୁ ଭଲ ପ୍ରସାଦ ଦିଅ, ବିଦେଶରେ ଖାଦ୍ୟଦ୍ରବ୍ୟର ଅଭାବ ଅଛି ସେମିତି ନୁହେଁ, ପ୍ରସାଦର ମହିମା ରହିଛି, କାରଣ ଯାହାର ଯେଉଁ ଦୃଷ୍ଟି ସେ ଭାବରେ ତୁମେ ଯିଏ ରୋଷିଆର ରୋଷିଆର ଦୃଷ୍ଟି ଭୋଜନ ଭୋଜନ ଭଗବାନଙ୍କୁ ଅର୍ପଣ କରି ଯିଏ ପୂଜାରୀର ପୂଜାରୀ ସେ ଦୃଷ୍ଟି ରଖିଲେ ସେ ମହାପ୍ରସାଦ ସେମିତି ହବ, ଭଗବାନଙ୍କର ଦୃଷ୍ଟିଟା ସେମିତି ଗୋଟେ ଭାବ ରହିଛି ନା, ପୁରୀ ଲୋକ ଯାହା ବି ହୁଅନ୍ତୁ ତାଙ୍କର ଯେତେ ଗୋଟେ ଜିନିଷ ମହାପ୍ରସାଦ ତାଙ୍କର ଭାରି ସମ୍ମାନ, ମହାପ୍ରସାଦ ଖାଇ ସେ କୁଳଗୁଜା କରି ଫୋପାଡ଼ିବେନି, ଏ ଯେଉଁ କୁଳକୁଳି କରନ୍ତିନି ଖାଇସାରିବେନି, ସେ ଢୁକିବେ, ମହାପ୍ରସାଦ ଅଲଗା ଜିନିଷ କେବେ ଖାଇବେନି, କେବେ ଖାଇବେନି, ଯାହା ସେ ମହାପ୍ରସାଦ ମହାପ୍ରସାଦ ନା ଜଗନ୍ନାଥଙ୍କର, ଏଇଟା ସେ ଯାହା ମାଛ ଖାଆନ୍ତୁ ମାଂସ ଖାଆନ୍ତୁ ଯାହା ବି କୁହନ୍ତୁ ସେ ପ୍ରସାଦ ପ୍ରତି ତାଙ୍କର ସେ ଦୃଷ୍ଟି ଅଛି, ସେତିକି ଯାହା ବଞ୍ଚୁଛନ୍ତି, ଆଉ ଏସବୁ ତ ଅଲଗା ଚେତନା ରହିଲେ ତୁମର କଣ ଯିବ କେମିତି, ଏଟା ଲୋକ ନରକକୁ ଯାଉଛି କେବଳ ଯିବା ପାଇଁ ନା, ସୁଲଭମ ଭଗବତ ନାମ ଯିବା ଚ ବଶବର୍ତ୍ତିନୀ, ଭଗବତ ଭଗବାନଙ୍କ ନାମ ହଉଛି ସୁଲଭ, ପଇସା ଯିବା ପାଇଁ ସବୁ ପଇସା ଦରକାର, ଯିବାର କଥା ହଉଛୁ ବର୍ତ୍ତମାନ ମୋବାଇଲରେ ପଇସା ଦଉଛ, ଆଉ କଥା ହେଲା ବେଳକୁ ଭାବିଲେ ପଇସା ଦେବୁ ନାଇଁ, ଆଗରୁ କଥାରେ ପଇସା ପଡ଼ୁଥିଲା ଏବେ କଥା ହବ ପଇସା ଦବ, ସେ ପବନ ବିକି ପଇସା ନଉଛନ୍ତି, ସୁଲଭମ ଭଗବତ ନାମ ଜିହ୍ୱା ଚ ବଶବର୍ତ୍ତିନୀ, ପୁଣି ଜିହ୍ୱା କଣ ବଶବର୍ତ୍ତିନୀ, ତୁମେ ଯାହା ଚାହିଁବ ସେ କହିପାରିବ, ତଥାପି ନରକମ ଜାଣନ୍ତି କିମ୍ବା ଆଶ୍ଚର୍ଯ୍ୟ ତପ, ତଥାପି ମଣିଷ ନରକକୁ ଯାଉଛି, ମଣିଷ ନରକକୁ ଯାଉଛି କେବଳ ଗୋଟିଏ ଜିନିଷ ପାଇଁ, ଯେତେ ସମସ୍ୟା ଜଗତରେ ତିଆରି ହୋଇଛି ଯିବା ପାଇଁ, ଭକ୍ତି ଠାକୁର ପ୍ରଭୁଜୀ ମହାରାଜ କୁହନ୍ତି କେବଳ ଜଡ଼ାର ଶତ୍ରୁ ନାହିଁ, ବୋଇଲେ ବୁଝୁ ନା ଗୁଙ୍ଗା ମଞ୍ଜି ଜଡ଼ା ଜଡ଼ା, ତୁମେ ଜଡ଼ା ହେଇଗଲ ଦେଖିବ ଭାବିଲେ ଖାଲି ଫୁଲମାଳ ଉପରେ ଫୁଲମାଳ ପଡିବ, ତ ପାଟି ଖୋଲିଲା ବେଳକୁ କଣ ଭାବିଲେ ହବ, ପାଟି ବନ୍ଦ କରିଦେନା ଦେଖିବେ ଆଉ ସୁନା ପୁହା ହେଲା, ଆଉ ଜଡ଼ା କଣ କରିବ, ଜଡ଼ା ତ କିଛି ନାହିଁ, ସେ ସବୁ ଶୁଣିବ କିଛି କହିପାରିବନି, ତା ଯେତେ ରାଗ ଆଇଲେ କଣ କରିବ, ଭିତରେ ରଖିବ ଯାହା କାହାକୁ କେତେ ଲୋକ ପିଟି ପାଟି ଦବ, ନହେଲେ ଆଉ କିଛି ନାହିଁ, ସେ ତ ବାକି ମାନ ତାର ନାହିଁ, ଆଉ ଏଇ ଯେ ବାବା ଗୁଡାକ ମୌନି ହୁଅନ୍ତି କାହିଁକି ହୁଅନ୍ତି, ରାଗି ବାବା ବେଶୀ ମୌନି ହୁଅନ୍ତି, ବୁଝିପାରୁଛ ନା ନେବା ବୋଲି ତୁମେ କି ଜାଣିନ, ଏ ଯେଉଁ ବାବା ଯେଉଁ ମୌନି ହେଇଯାନ୍ତି ତା ଭାରି ରାଗ, ସେ ଦେଖନ୍ତି ମୋର ଅପରାଧ ହବ, ମୋ ଶୈଳୀ କାହାକୁ କଣ କହିଦେବି ପାଟି ବନ୍ଦ କରିଦେବି, ସେ ପାଟି ବନ୍ଦ କଲେ କଣ ସ୍ୱଭାବ ପଳେଇବ, ସେ ଭିତରେ ଜଳି ଜଳି ମରିବ, ଆର୍ଟିଫିସିଆଲ ତୁମେ କିଛି କରିପାରିବେ, ଇନ୍ଦ୍ର ଗୋଟେ ଭାରି ସେ ଜୁହା ତ ଭାରି ବର୍ଷ ବଡ ମାନେ ବଳବାନ, ଆଉ ତାର ମଧ୍ୟ ଜୁହାତି ଆଉ ଲୋଭମୟ ସୁଦୂରମତୀ, ଏଠି ସେ ପ୍ରପଦରେ ବାରମ୍ବାର ଲେଖିଲେ, ସାଙ୍ଗେ ସାଙ୍ଗେ ପ୍ରପଦ କୋଉଠୁ ଆଣିଛନ୍ତି ଦେଖନ୍ତୁ ତତ୍ପର ଜୋରୁ, ଯେଉଁମାନଙ୍କର ଭକ୍ତ ଯେଉଁମାନେ କୃଷ୍ଣ ଚେତନା ସେମାନେ ସେମାନଙ୍କୁ ସବୁ ସନ୍ଥ କୁହାଯାଏ, ସେମାନେ ସର୍ବଦା କୃଷ୍ଣଙ୍କ ସହ ଭଗବାନଙ୍କ ସହ ସ୍ନେହପୂର୍ଣ୍ଣ ସମ୍ବନ୍ଧରେ ସମ୍ବନ୍ଧିତ ହୋଇଥାନ୍ତି, ବ୍ରହ୍ମସଂହିତାରେ କୁହାଯାଇଛି ପ୍ରେମାଞ୍ଜନ ଚରିତ ଭକ୍ତି ବିଲୋଚନ ସନ୍ତ ସଦୈବ ହୃଦୟ ବିଲ, ଏ ସନ୍ତ ଶବ୍ଦକୁ ପ୍ରବୋଧ ଏଠି ଲଗେଇଲାଣି ନିଜେ ରଚନା କରିଛନ୍ତି, ଯେଉଁମାନେ ସନ୍ଥ ସେମାନେ ସର୍ବଦା ପରମପୁରୁଷ ଭଗବାନଙ୍କର ସ୍ନେହପୂର୍ଣ୍ଣ ସମ୍ବନ୍ଧରେ ଯୁକ୍ତ ହୋଇଥାନ୍ତି, ସେ ପରମ ପୁରୁଷ ହେଉଛନ୍ତି ଭଗବାନ ଗୋବିନ୍ଦ ଅର୍ଥାତ୍ ଆନନ୍ଦ ବା ସୁଖଦାତା, ସେ ହେଉଛନ୍ତି ମୁକୁନ୍ଦ ମୁକ୍ତିଦାତା, ସେ ହେଉଛନ୍ତି କୃଷ୍ଣ ସର୍ବାକର୍ଷଣ ପରମ ପୁରୁଷ। ସନ୍ଥମାନେ ପରମ ପୁରୁଷ ଭଗବାନଙ୍କୁ ପ୍ରଥମେ ଅର୍ପଣ କରି କିଛି ଗ୍ରହଣ କରନ୍ତି ନାହିଁ, କିଛି ଗ୍ରହଣ କରିବେ ପାଣି କି ଜଳକୁ ପିଲାବେଳକୁ ସ୍ମରଣ କରି ମୁଣ୍ଡ ଲଗେଇ ପାଇବେ ଆଉ ଖାଲି କେମିତି ଖାଇ ପକେଇବ। ତେଣୁ ଭକ୍ତଗଣ ସର୍ବଦା ଶ୍ରବଣ କୀର୍ତ୍ତନ ସ୍ମରଣ ଅର୍ଚ୍ଚନା ଆଦି ବିଭିନ୍ନ ପ୍ରକାର ଭୋଗ ସେବା ରତ ଥାନ୍ତି, ଏହା ହେଉଛି ଯଜ୍ଞ କର୍ମ। ଭକ୍ତ ତା ରୁଚି ଅନୁଯାୟୀ ଶ୍ରବଣ କୀର୍ତ୍ତନ ଅର୍ଚ୍ଚନା ଆଦି ଯଜ୍ଞ କର୍ମରେ ନିଯୁକ୍ତ ହୁଏ। ଏହି ଯଜ୍ଞ କର୍ମ ନିଯୁକ୍ତ ହେବା ଦ୍ୱାରା ସେମାନେ ଭୌତିକ ଜଗତରେ ପାପପୂର୍ଣ୍ଣ ଦୂଷିତ ବାତାବରଣରୁ ଦୂରେଇ ରହନ୍ତି। ଅନ୍ୟମାନେ ଅର୍ଥାତ୍ ଯେଉଁମାନେ ଇନ୍ଦ୍ରିୟ ତୃପ୍ତି ନିମିତ୍ତ ଖାଦ୍ୟ ପ୍ରସ୍ତୁତ କରନ୍ତି, ସେମାନେ କେବଳ ଯେ ଚୋର ତା ନୁହେଁ, ସେମାନେ ମଧ୍ୟ ସମସ୍ତ ପ୍ରକାର ପାପ ଭୋଜନକାରୀ। ଯିଏ ନିଜ ପାଇଁ ରୋଷେଇ କରିଛି ଗୋଟେ ଚୋରଟା ପାପ ବି ଖାଉଛି, ରୋଷେଇ କରି ଭୋଗ ଲଗଉନି। ଚୋର ବା ପାପି କିଭଳି ସୁଖୀ ହୋଇପାରିବ, ଏହା ସମ୍ଭବପର ନୁହେଁ। ତେଣୁ ଲୋକମାନଙ୍କୁ ସବୁ ଦିଗରେ ସୁଖୀ ହେବା ନିମିତ୍ତ କୃଷ୍ଣ ଚେତନାରେ କିପରି ସହଜ ସୁଗମ ସଂକୀର୍ତ୍ତନ ଯଜ୍ଞ କରିପାରିବେ ତାହା ଶିକ୍ଷା କରିବା ଉଚିତ। ତା ନହେଲେ ପୃଥିବୀର ଶାନ୍ତି ବା ସୁଖ ପ୍ରତିଷ୍ଠିତ ହୋଇପାରିବ ନାହିଁ। ଯଜ୍ଞ ଶ୍ରେଷ୍ଠ ସେନା ସନ୍ତୋଷୀ କଥା ସେ କହୁଛନ୍ତି, ଭଗବାନଙ୍କର ଅର୍ଚ୍ଚନ କରି ଯେଉଁ ପ୍ରସାଦ ମିଳିବ, ଏ ଯେଉଁ ବିଗ୍ରହ ରଖାହେଲା, ଏଇଥିପାଇଁ ଭଗବାନ ଯେଉଁ କେତେ ବୈଜ୍ଞାନିକ ପଦ୍ଧତିରେ ନାରଦାଦି ଋଷିମାନେ ଯେଉଁ ଅର୍ଚ୍ଚନ ପଦ୍ଧତି ରଖିଲେ, ଠାକୁର ଥାଉଁ ଥାଉଁ କଣ ଭାବିଲେ, ଠାକୁର ଥାଉଁ ଥାଉଁ ଚଲେଇ ଦେଉଛନ୍ତି, ଭୋଗ ନଣ୍ଡାକୁ କେଣ ଉଠେଇ ନେଇ ପଳେଇବେ ନା କଣ। ଆଉ ଠାକୁର ନଥିଲେ, ଠାକୁର ଯଦି ନଥାନ୍ତେ ସେ ଚୁଲି ପାଖରୁ ସେ ତୁଳସୀ ପଡ଼ନ୍ତାନି, ସେ ଯେମିତି ଅଲଗା ସେଗୁଡ଼ା ସେଠି ଅଛି ଜାଣି, ସେ ଯେଉଁ କଦମ ମଠ ଯେଉଁ ଗଞ୍ଜାମରେ ରହୁଥିଲେ, ଯେଉଁ କାଠ କାମ କଲାବେଳେ ସେ ବାବା ଆସି ତା ରୋଷେଇ ସାରିଲେ ହାଣ୍ଡରେ ତୁଳସୀ ପକେଇଦେ ନା, କ'ଣ ଭୋଗ ଲାଗିଲା, ତୁଳସୀ ପକେଇଲେ ଭୋଗ ଲାଗେ, କ'ଣ ଭୋଗ ଲାଗେ ତାଙ୍କର, କ'ଣ କ'ଣ ଲଗେଇବେ ତାଙ୍କର, ଆଉ ସେ ହାଣ୍ଡିରେ ରୋଷେଇ ସାରିବେ, ସକାଳୁ ଚା ଖାଇଦେବେ, ତାପରେ ରୋଷେଇବାସ ଯାହା ହେଲା ତୁଳସୀ ପଡ଼ିବ। ଭଗବାନ ନ ରହିଲେ ଏଇଥିପାଇଁ ଏଇଟା ସବୁ ପାପି ହେବେ। ତୁ ଯେତେ ରାମ 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 ହରେକୃଷ୍ଣ କଲେ କ'ଣଟା, ପ୍ରଭୁଙ୍କୁ ରଖିଛି ଯେମିତି ପ୍ରଭୁ, ତ ସେ କୃଷ୍ଣଙ୍କ ସମ୍ବନ୍ଧଟା ହବ ଆଉ, ତେଣୁ ଖାଲି ତ ମଙ୍ଗଳାରତୀ ଉଠିବନି, ବୁଝିପାରୁଛ କି ନାହିଁ, ଜପ ଟିକେ ଖାଲି ଜପ କରିଦେବ ନା, ମୁଁ ଦେଖିବାନି ଜପ କର, ତାପରେ ଆଉ ଭୋଗ ଲଗେଇ ପ୍ରସ୍ତାବ ପାଇବା କଥା। ଭୋଗ ଲଗେଇବାଟା ସବୁଠୁ କଷ୍ଟ, କ'ଣ ବୁଝୁଛନ୍ତି ବାବୁଲେ, ଜପଠାରୁ ଆଉ ଗୋଟେ କଷ୍ଟ ପାଠ ହେଉଛି ଇସ୍କନ ଲୋକ, ସେଟା କ'ଣ, ସେଇଟା ହେଲା ବଡ଼ କଷ୍ଟ ପାଠ। ଭୋଗ ଲଗେଇ ପ୍ରସାଦ ପାଇବା, ରୋଷେଇ କରିବାକୁ କଷ୍ଟ ଲାଗିବନି, ରୋଷେଇ କରିଦେବେ 2 ଘଣ୍ଟା, କିନ୍ତୁ 5 ମିନିଟ୍ ଭୋଗ ଲଗା ସେତିକି ମୁଣ୍ଡ ଖରାପ। କାହିଁକି ଭଗବାନଙ୍କୁ ଦବ ଅପେକ୍ଷା କରିବ କି, ସରିଲା ଖାଅ, 15 ମିନିଟ୍ ମଣିଷ ଶୋଇ ପାରିବନି, 2 ଘଣ୍ଟା ରହିବ 15 ମିନିଟ୍ ରହିପାରିବନି। ଭୋଗ ବୁଦ୍ଧିଟା ଜୀବର ଏତେ ପ୍ରବଳ, ଭଗବାନଙ୍କୁ ସ୍ନେହରେ ଦବା ଶ୍ରଦ୍ଧାରେ ଦବା ଭଗବାନ, ସେଥିପାଇଁ ଆଚାର୍ଯ୍ୟ ଜଣେ ବିଗ୍ରହ କରୁଛନ୍ତି, ଏଥିପାଇଁ ବିଗ୍ରହ ନଥିଲେ କି ଭୋଗ ଲଗାନ୍ତେନି ଆଉ, କିଏ ଭୋଗ ଲଗେଇବେ, ଏ ସହଜିଆ ସବୁ ସେ ବ୍ରଜର ନାହାନ୍ତି, ବ୍ରଜ ଧୋଳି ପକେଇଦେବେ, କହ ହେଇଗଲା ପ୍ରସାଦ ଚାଲ କିରେ, କ'ଣ ତମେ ଭୋଗ ଲଗା ଟିକେ 5 ମିନିଟ୍, ସେତିକି ନାହିଁ ଲୋକର ଧୈର୍ଯ୍ୟ, ସେତିକି ଧୈର୍ଯ୍ୟ ନାହିଁ ଲୋକର। ସିଧା ଲେଖିଲେ ସେ କଥା ବଳଦେବୀ ତା ବିଷୟ, ଯେ ଭକ୍ତା ଯଜ୍ଞ ପୁରୁଷ ସନ୍ତ ସର୍ବେଶ୍ୱର ଯଜ୍ଞ ପୁରୁଷ ଭକ୍ତା, ସନ୍ଥ କିଏ ନା ଯିଏ ଯଜ୍ଞ ପୁରୁଷଙ୍କର ଭକ୍ତ, ସର୍ବକିଲ ବିଷୟୀ ମୁଚ୍ୟନ୍ତେ ସର୍ବକିଲ ବିଷୟୀ, ସେ ଶବ୍ଦକୁ ଅର୍ଥ କରୁଛନ୍ତି ସର୍ବକିଲ ବିଷୟୀ, ତା ଅର୍ଥ ସର୍ବକିଲ ବିଷୟୀ, ସବୁ ବିଷୟରୁ ସବୁ ପାପରୁ ମୁକ୍ତ ହୁଅନ୍ତି, ସର୍ବ ଅର୍ଥକୁ ସେ ଧରିଲେ। ଅନାଦି କାଳ ବିବୃଦ୍ଧେଇ ଆତ୍ମାନୁଭବ ପ୍ରତିବନ୍ଧକେଇ ନିଖିଲେଇ ପାପେଷୁ ବିମୁଚ୍ୟତେ, ଆତ୍ମାର ପ୍ରତିବନ୍ଧକ ଯୋଉ ପାପ ଗୁଡିକ ରହିଛି, ଅଖିଳ ପାପ ନିଖିଳ ପାପ ଅନାଦି କାଳରୁ ଯୋଉ ରହିଛି, ଏଇଟା କେବଳ ମହାପ୍ରସାଦ ସେବନରେ ଚାଲିବ। ଭଗବାନଙ୍କ ମହାପ୍ରସାଦ ଏତେ ମହିମା, ସେଟା ପ୍ରଭୁପାଦ ସବୁବେଳେ ମହାପ୍ରସାଦ ସବୁବେଳେ କୁହନ୍ତି ନା, ଆଉ ଇଏ ତ ସବୁ ଜୁହା ଲାଳସା ବଢି ହେଲାନି, ଆଉ ଭଗବାନଙ୍କୁ ଭଗବତ ଚେତନା ନାହିଁ, ମହାପ୍ରସାଦ କେମିତି ହବ। ମହାପ୍ରସାଦ ଦୁଇଟା କନସିୟସନେସରେ ତିଆରି ହେଇଯାଉ, ଜ୍ଞାନ ତ ହଉ ଅଜ୍ଞାନ ତ ହଉ ଗୋଟେ ଲୋକର ଉପକାର ହବ, ରୋଷିଆ ଆଉ ପୂଜାରେ, ତା ଭିତରୁ ଜଣଙ୍କର କେମିତି ଭାବ ବି ଅଛି ସେ ମହାପ୍ରସାଦ ହବ। ରୋଷେଇ ଯଦି ରୋଷେଇ କଲାବେଳେ ସବୁବେଳେ ଭଗବାନଙ୍କ କଥା ଚିନ୍ତା କରି ରୋଷେଇ କରୁଛି, ଭଗବାନ ସେଠି ଗ୍ରହଣ କରିଗଲେ, କିମ୍ବା ରୋଷେଇ ଯେମିତି ପୂଜାରେ ଯେଉଁ ଭାବରେ ଲଗଉଛି ଭଗବାନଙ୍କୁ, ସେଥିରେ ପୂଜାରେ ତ ଭୋଗ ଲଗାଇ ସେ ଗୋଟେ ମନ୍ତ୍ର ପଡ଼େ ନା, ଗୁରୁଦେଶ ମନ୍ତ୍ରଟାକୁ କୁହନ୍ତି, ଏଥିରେ ଅଛି ପଦ୍ୟାବଳୀରେ ଅଛି, ପ୍ରଭୁ ଶବରୀର ଅଇଁଠା କୁଳି ଆପଣ ଯେମିତି ଖାଇଥିଲେ, ସୁଦାମର ଖୁଦ ଭଜା ଯେମିତି ଖାଇଥିଲେ, ଆଉ ଆଉ କିଏ ରହିଲା, ବିଦୁରର ଶାଗ ଭଜା ଯେମିତି ଆପଣ ଖାଇଥିଲେ, ଆପଣ ଯେଉଁ ଭାବରେ ଗ୍ରହଣ କରିଥିଲେ ମୋର ଦ୍ରବ୍ୟକୁ ଆପଣ ସେ ଭାବରେ, ମୁଁ ବିଦୁର ନୁହେଁ, ମୁଁ ସୁଦାମା ନୁହେଁ, ମୁଁ ଶବରେ ନୁହେଁ, ଦ୍ରୌପଦୀର ଶାକ ଯେମିତି ଆପଣ ଭୋଜନ କରିଥିଲେ, ସାକାରଣ ଯେମିତି ଆପଣ ଭୋଜନ କରିଥିଲେ, ମୁଁ ସେଇ ସ୍ଥିତିରେ ଭକ୍ତ ନୁହେଁ, କିନ୍ତୁ ଆପଣ ସେଇ ଭାବରେ ମୋର ଦ୍ରବ୍ୟକୁ ଭୋଗ ଲଗେଇସାରି ପୂଜାରୀଟା କହିବ, ଆପଣ ସେମିତି ଗ୍ରହଣ କର, ମୋର ସେ ଭାବଟା ନାହିଁ, ମୁଁ ଦ୍ରୌପଦୀ ଭଳି ନୁହେଁ, ସୁଦାମା ଭଳି ନୁହେଁ, କି ବିଦୁର ଭଳି ନୁହେଁ, କି ଶବର ଭଳି ନୁହେଁ, କିନ୍ତୁ ଆପଣ ଯେଉଁ ଭାବରେ ତାଙ୍କ ହାତରୁ ଗ୍ରହଣ କରିଥିଲେ, ବର୍ତ୍ତମାନ ମୋ ହାତରୁ ସେତିକି ଗ୍ରହଣ କର, ଭୋଗ ଲଗେଇଲା ବେଳେ ପୂଜାରୀଟା କହିବ, ମାନେ ଭଗବାନ ଭୋଜନ କରିବେ, ମାନେ ଭଗବାନଙ୍କ ଭାବ, ଏଇଟା ଭାବ ଭକ୍ତି ଯୋଗଟା ବି ଭାବ ଯୋଗ, ସବୁ କରିଦେଲେ କ'ଣ କରିକି ଥୋଇ ଦେଉଥିବ, ତୁମର ଗୋଟେ ଶ୍ରଦ୍ଧା ନାହିଁ, ପ୍ରୀତି ନାହିଁ, କିଛି ନାହିଁ, କରିବା ଲୋକର ପ୍ରୀତି ରହିବା ଦରକାର, ଆଉ ଲଗେଇବା ଲୋକର ପ୍ରୀତି ରହିବା ଦରକାର, ଯେ ଭୋଗାରେ ତ ଯୋଉ ଗା ଯାଉଛି, ଭୋଗ କ'ଣ ସେତିକି ଆଇଟମ୍ କରିକି ଆମେ ଲଗଉଛି, ସେତିକି ଗାଉଛେ, ଲଗଉଛେ ଦୁଇ ଚାରିଟା ଆଇଟମ୍, ନା ସନାତନ ଗୋସ୍ୱାମୀ 50 ଆଇଟମ୍ କରି ଲଗଉଥିଲେ, ଓ ସେମାନେ କ'ଣ ଏଇ ଯୋଉ ରାଧାରମଣ ହଉ, ଏବେ ସିନା ସବୁ କଲେ ନା, ସେତେବେଳେ ସବୁ ଏମିତି ଥିଲା, ଅର୍ଚ୍ଚନର ଅର୍ଚ୍ଚନ ମାର୍ଗରେ ଦୁଇଟା ହଉଛି ବଡ ଜିନିଷ, ଅର୍ଚ୍ଚନ ମାର୍ଗରେ ଭଗବାନଙ୍କୁ ସୁନ୍ଦର ସଜେଇବା ଆଉ ଭୋଜନ ଦେବା, ଆଉ ଯେଉଁମାନେ ଅକିଞ୍ଚନ ରହିଲେ ବା ଅସାମର୍ଥ୍ୟ ରହିଲେ, ଯେଉଁମାନଙ୍କର ଲୋକବଳ ନାହିଁ, ଧନବଳ ଥିଲେ ଲୋକବଳ ନାହିଁ, ଧନବଳ ଯାହାର ଅଛି ତା ଲୋକବଳ ବି ନାହିଁ, ଶ୍ରଦ୍ଧାବୃତ୍ତି ନଥିଲେ ବି, ଆଉ ତୁମେ ଖାଲି କ'ଣ ଲୋକ ଦେଖାଣିଆ ସବୁ ରୋଷେଇ କରିକି ତୁମେ ଦେବ, ସେସବୁ ସେଥିରେ ବି ଭଗବାନ ଗ୍ରହଣ କରିବନି ନା, ଏଇ ଯେଉଁ ଗୋଟେ 64 ଭୋଗ ନା ଗୋଟେ କ'ଣ କ'ଣ ଗୋଟେ ଚାଲିଛି ଏବେ, କ'ଣ କେତେ ପ୍ରକାର କରିକି 56 ଭୋଗ ଗୋଟେ ସେ ଗୋଟେ ହାଲା ହେଇଗଲାଣି 56 ଭୋଗ କ'ଣ, ତୁମର ତ ଭାବ ଭକ୍ତି ନାହିଁ, ତୁମେ 56 ଭୋଗକୁ ଲଗାଅ କି ଏତେ ହଜାର ଲଗାଅ, 56 ଭୋଗ ଗୋଟେ ଦିନ ଖାଇବେ, ତା ପରଦିନ କୁ 56 ଭୋଗଟା ଆଜି କରିଦେଲ, ତା ପରଦିନ କୁ ତା ପରଦିନ କାଶିଆ ନଥିବ, କପିଳା ନଥିବ, ତାପରେ ଯୋଉ ଅନୁରାଳି ଖୋଇବ, ଏସବୁ ଲୋକ ଦେଖାଣ କାମ, ଏଇଟା ଭକ୍ତି ଯୋଗ କରିକି ଚାଲିବ, ଏଇଟା ଭକ୍ତିର ଭାବ ଯୋଗଟା, 56 ଭୋଗ କରି ଆମେ ଲଗେଇଦେବୁ, ଆଉ ଗୋଟେ ଦିନ ଭୋଗ ଲଗେଇଦେବୁ, ତା ପରଦିନ କ'ଣ କରିବ, ତାପରେ ଦିନ ଚିନ୍ତା କରୁନ ଭଗବାନ ଆଜି ଯାହା ବି 56 ଭୋଗ ଖାଇବାକୁ ଦେଲ, ତାପରେ ଦିନ କ'ଣ କରିବେ, ତେଣୁ ଭକ୍ତି ଯୋଗରେ ସମୟ କାଳ ପ୍ରସ୍ତୁତି ହିସାବରେ ଯାହା ବି ଯେତିକି ସାମର୍ଥ୍ୟ ସେ ସେବା କଲେ, କିନ୍ତୁ ଭାବଟା ଭଗବାନଙ୍କ ପ୍ରତି ଏଇଭଳି ଭାବରେ ରହିବ, ସୁଦାମା ଦ୍ରୌପଦୀ ବିଦୁର କ'ଣ ଡାଇତ ବାଢା ହଁ, ସେମାନେ ସେମାନେ ଯେମିତି ସବୁ ଭଗବାନଙ୍କ ଭଗବାନ ଯେଉଁ ଭାବରେ ତାଙ୍କ ପାଖରୁ ଗ୍ରହଣ କରିଥିଲେ, ତାଙ୍କ ପାଖରୁ ଯେଉଁ ଭାବରେ ଗ୍ରହଣ କରିଥିଲେ, କେହି ଯେଉଁମାନଙ୍କ ନାଁ କୁହାଗଲା ଏମାନେ କେହି ଅର୍ପଣ କରିନାହାନ୍ତି, ଭଗବାନ ତାଙ୍କୁ ତୁ ଛଡ଼େଇ ଖାଇଛନ୍ତି, ଶବରୀର କୋଳିକୁ ଛଡ଼େଇ ଖାଇଛନ୍ତି, ସମିତି କରୁଥିଲେ ଏମାନେ ଅର୍ପଣ କରୁନାହାନ୍ତି, ତାଙ୍କର ବିଶେଷତ୍ୱ ଏଇ ଏଇ ଭକ୍ତମାନଙ୍କର ବିଶେଷତ୍ୱ ହେଲା ଏଇଟା, ସୁଦାମାଙ୍କ ଦେବା ପାଇଁ ଇଚ୍ଛା କରୁନଥିଲେ, ସବୁରେ ସେ କୋଳିକି ଦେବା ପାଇଁ ଇଚ୍ଛା କରୁନଥିଲେ, ଭଗବାନ ମାଗିଲେ ବୋଲି ଦେଲେ, ବିଦୁର ଶାଗ ଭଜା ବିଦୁର କୁଦୁର ଯାହା ଖାଇଲେ ଜବରଦସ୍ତି ଭଗବାନ ଖାଇଛନ୍ତି, ଦ୍ରୌପଦୀର ଶାଗକୁ ଜବରଦସ୍ତି ମାଗିକି ଖାଇଛନ୍ତି, ପ୍ରଭୁ ଯେମିତି ଆପଣ ଯେମିତି ତାଙ୍କ ଭାବରେ ପ୍ରସନ୍ନ ହେଇକି ସେମାନଙ୍କ ଉପରେ ପ୍ରସନ୍ନ ହେଇକି ଆପଣ ତାଙ୍କ ହାତରୁ ଭୋଜନ କରିଥିଲେ, ମୋ ହାତରୁ ସେମିତି ଭୋଜନ କର, ପୂଜାରୀ ଏଇଟା କହିବ, ଆଉ ରୋଷେଇ ସେଥିପାଇଁ ଆଜିକାଲି ତ ଏଇଟା ସଚେତନ, ରୋଷେଇ ରୋଷେଇ ଘରକୁ ଆସିବ, ସେ ରାଧାରାଣୀଙ୍କୁ ସ୍ମରଣ କରିବ, ସେଟା ତାର ରାଧାରାଣୀଙ୍କ ଘର, ବାସନ କୁସନ ରୋଷେଇ ଘରଟା ହଉଛି ରାଧାରାଣୀଙ୍କ ଜାଗା, ଆଉ ସେଥିପାଇଁ ସେଠି ଉଚ୍ଚିଷ୍ଟ, ସେଠି ଗୋଟେ ଖାଇବା ଲାଳ ଶାଗ ଭୋଗ ରୋଷେଇ ହେଇନଥିବ କି ଆଣି ପ୍ରସାଦ ରଖିଦେଲେଣି, ଏଗୁଡ଼ା ଭାରି ଅପରାଧ ସବୁ, ରାଧାରାଣୀଙ୍କର ଜାଗା, ଆଉ ବାସନ କୁସନ ସବୁ ବଳଦେବଙ୍କର, ବାସନ କୁସନ ଗୁପାତରେ ବାଜିବନି, ଠୋଠା ହେଇ ଫୋପାଡ଼ିବା, ବାସନ ଖସିବ ହାତରୁ ଖସିବ, ଯାହା ହାତରୁ ବାସନ ଖୋଜୁଛି ମାନେ ତାର ଶ୍ରଦ୍ଧା ନାହିଁ, ବାସନ କେଉଁଠି ଗୋଟେ ଅନ୍ୟ ମନସ୍କ ଥର ଖୋଜିବ, ଢ ଢା ସବୁବେଳେ ଖୋଜୁଛି ମାନେ ତାର ଶ୍ରଦ୍ଧା ନାହିଁ, ସେ ଅନ୍ୟ ମନସ୍କ ରହୁଛି, ରୋଷେଇ କରୁନି, ସେଠି ରୋଷେଇ ହାତରୁ କାହିଁ ଜିନିଷ ଖସିବ, କେଉଁଠି ଗୋଟେ ହାତରୁ ଗୋଟେ ବାଇଚାନ୍ସ ଖସିବ, ତାର ଶ୍ରଦ୍ଧା ନାହିଁ, ସେଟା ଭଗବାନଙ୍କ ଜିନିଷଟା ଆଉ ରୋଷେଇ କରୁ ସେମାନେ ଜାଣିଛ ମୁଣ୍ଡ ମାରନ୍ତି ନା ଆଗେ, ଆଉ ଆଜି ଯାଏଁ ହାତ ଯୋଡ଼ିବି ଆଗେ, ଆଉ ଏ ମହାପ୍ରସାଦର ରୋଷେଇ ହେଉଛି ସେଟା ତୁମର ଅନନ୍ତ ଜନ୍ମର, ଏଠି ଦେଖିଦେଉଛନ୍ତି ଅନନ୍ତ ଜନ୍ମର ବାପ ପଳେଇବ ମହାପ୍ରସାଦ, ପ୍ରସାଦର ଏତେ ମହିମା, ଜଣେ ସେ ଚେତନା ପାଇବ ନା, ଆଉ ତେ ତୁ ପାପ ପାପଗ୍ରସ୍ତା ଅଘମୈବ ଭୁଞ୍ଜନ୍ତେ, ଯେ ଅନ୍ୟମାନେ ତା ପାପ ବା ପାପକୁ ଭୋଜନ କରନ୍ତି, କିଏ ତେ ତତ୍ ଦେବତୟା ଅବସ୍ଥିତ ଯଜ୍ଞ ପୁରୁଷ ଅର୍ଚ୍ଚନାୟ ଦତ୍ତମ ଗୃହାଦି ब्रिहादि अन्यात्म कारण पच्यंती ही आत्म कारण पच्यंती अन्य तद विपच्य विपच्य आत्मा पोषणम कुर्वन्ति इत्यर्थ। अन्य माने जो माने से देवता जो माने भगवान कर अंगी हो तो तांको अर्चन न कर यज्ञ पुरुष को यज्ञ पुरुष कर अर्चन न करे बा यज्ञ पुरुष कर अंगी हो तो देवता मान को अर्चन न करे ब्रिहादि बा अर्णादि जहाँ भगवान दे देवता मान दे से गुड़ तांको अर्पण न करी जे निज देह पोषण करती ते तु पापग्रस्ता से मैंने पापग्रस्त ये पाप कहना तेतु पचंती तेतु भजती तेतु अगम पापा पाप कौट भोजन कले जन प्रश्न कले तो भोजन करदे पाप कौट भोजन कले पाप किम देला ये कह पक्वस्य ब्रिहादी ब्रिहादी अघरूपेण परिणाम अघत्वम उक्तम जहाँ अर्णादि रोष कर पक कर पाप रूप से अघटा भगवान को अर्पण न कर रोष कले जो अर्णादि है पाप से जे जो अफरिंग है भगवान को अफरिंग है तुम खाइल से कौन रोसई पाप कारण देवता मान यज्ञ यज्ञ पुरुष को अर्पण होनी तेनाली पाप स्वरूप घुंजते तेतु अघम पापम जे पचंद आत्मकारण पापड़ा कौटा ना जो रोष कला निजपाई जो रोष कर तुम खाइल भगवान भोग लगे पाप आसते पाप पूर्वर पाप अच्छे बर्तमान पापड़ा बड़े बड़े चल आसपाई अफरिंग जोड़ा रहा अर्चन जोड़ा एपरिक जड़े जा कहते अति विपद अवस्था पड़ जा भोग अर्पण कर मानस अर्पण कर भगवान न देखे से कौन से भोजन कर कौन से भोजन करें से कहे यज्ञाशिष्ट सीना सत मुंते सर्वकाल भोजन दे तुग पाप जे पचंद सत से शब्द को व्याख्या कले पूरा भक्त कथा कहा प्रसाद जो सेवन कर तो उपादान भिजन बहुत बड़ा थी ना इस्कन नाम आज फलो कर बहुत कष्ट कारण से समर्पित लोक दरकार बर्तन कौन सब भक्त बढ़ुच्च समर्पण कमुच गुरुवैष्णव प्रति जो समर्पण भगवान प्रति समर्पण एटा कमी जाऊँच क्या समाज अवस्था से संस्कार तो सी कह कौन रूपा जी समर्पण करते शिष्य मैंने समर्पण करते आम मैंने प्रशिष्य मैंने देखिए कमी कमी जाऊँ से सुविधा खोजुच्च अधिका से फैसिलिटीज अधिका चाहते से मैंने समर्पित आत्मा नुहतर फैसिलिटीज से आसे समर्पण दे पार ना आज समर्पित आत्मा नुह से भगवान कृपाटा कमी पाए रूपा जमी रेस्टोरेंट सिस्टम करते रेस्टोरेंट रूपा तुम रेस्टोरेंट कौन रूपा कहते प्रसाद पाए वेजिटेरियन से आसला मानी प्रसाद से पाए प्रसाद प्रसाद पाए मैंने चेतनाटा परिवर्तन दृष्टि ये था कौन हिसाब से लोक कमी भगवान कर प्रसाद डिस्ट्रीब्यूशन सब कहते ना प्रसाद डिस्ट्रीब्यूशन कर भगवान भोग लगे प्रसाद अर्पण करा दरकार एमती गोटे फुड डिस्ट्रीब्यूशन कर खाया पीवा जिन रोष कर दिए नहीं बांटि दि बहुत हायर कॉन्शियसनेस वैष्णविज्म जोटा बहुत बड़ा उन्नत भाव कथा ना बहुत बड़ा भाव कथ राम जीवन लक्ष्यटा से दरकार दुईट जिनस कहते कई मैंने उधार पाया चाहते महाप्रसाद सेवन कराइक पड़े जहाँ अर्पण भोग लगे ना जहाँ भोजन करने चाहिए भोग लगे प्रसाद पाइब आउ भगवान नाम कर हरे कृष्ण 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 हरे 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 राम 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 हरे आ जीव लाला सब बड़े निजपाई गोटे पाक कर भगवान को भोग लगे भी सुख भाव देखा गले तो पाप भोजन करेंगे निजपाई रोष करजर इच्छा पोषण करने भोग कर रोष कर गोटे जगह लगे ये गोटे सेन्स क्राटिफिकेसन सब निज भगवान को भोग लगे मैं पाइ जहाँ इच्छा है मैं खाइ आटे गोटे इंद्र तृप्ति गला तुम्हें कौन तुम भगवान को यूज कर ग्राटिफिकेसन आम प्रसाद सेवन करुचे जीवा को संयम करने जीवा को असंयम करने प्रसाद सेवन कर द्वारा व्यक्ति संयमता आसा दरकार आ जीवर लालसा बढ़ुच्छे कमी जीवर लालसा जी बढ़ला से कृष्ण को पाई महापुरुष से काटिदे जीवर लालसा जे इति दाय शिष्ण दौर परायण कृष्ण नाई पाए पूरा काटिदे ଯାହାର ଜୁହା ବେଗ ପ୍ରଖର, ଯାହାର ଭୋଜନ ପ୍ରତି ବହୁତ ଲାଳ, ସେ କେବେ କୃଷ୍ଣ ପାଇପାରିବେନି। ଶିଷ୍ଣୁ ଉଦର ପରାୟଣ କହିଲେ, ଶିଷ୍ଣା ଉଦର ପରାୟଣ, ତାର କାମ ବେଗ ପ୍ରଚୁର ରହିବ, ଉଦର ତାର ସବୁବେଳେ ଉଦର ପୀଡ଼ା ହବ, ଭୋଜନ ଲାଳସା ବଢ଼ିବ, ଆଉ ଇତି ଉତି ଧାଏ, ତା ମନଟା ସବୁବେଳେ ଇତି ଇତି ଧାଏ ମାନ ଏ ଜାଗା ସେ ଜାଗା ଯିବ, ତା ମନ ଖାଲି ସବୁବେଳେ ଧାଉଥିବ, କୋଉଠି ଖାଇବା ଜିନିଷ ଅଛି, କଣ ହେଇଛି, କେମିତି ଖାଇବି। ସେ ଶିଷ୍ଣୁ ଉଦର ପରାୟଣ, କୃଷ୍ଣ ନାଇଁ ପାଏ, ମହାପ୍ରଭୁ କହିଲେ ସେ କୃଷ୍ଣ କେବେ ପାଇବେନି ମିଳା ଘାଟକୁ। ସେଠି ଦେଖ ପ୍ରଭୁପାଦ କଣ ରଚନା କଲେ, ଆମେ କଣ ଖାଲି ଏଇଟା ଗୋଟେ ହୋଟେଲ କରାଇ, ଜିସ୍କଣ୍ଟା ଗୋଟେ ହୋଟେଲ କରାଇ, ତୁମେ ଆସିବ ଏଠି ଆରାମସେ ଖାଲି ଖାନା ଖାନା ପିନା କରିକି ପଡ଼ିବ, ତୁମେ ଏତେ ଦିନ ଭୋଜନ କରୁଛ, ସଂଯମ ତ ଆସିବ ନା, ସଂଯମ ତ ଆସୁନି ମାନେ ତୁମେ କଣ ଅସଂଯମ ହେଇଯିବ, ତୋ ମହାପ୍ରସାଦ ଜ୍ଞାନ ନାହିଁ, ତୁମେ ତାର ସଂଯମ ତ ଆସୁନି, ତୁମର ମହାପ୍ରସାଦ ଜ୍ଞାନ ନାହିଁ, ଭୋଗ ଜ୍ଞାନ ଅଛି, ଭୋଗ ଜ୍ଞାନ ରହିଲା ମାନେ ଗଲା, ତୁମେ କୃଷ୍ଣ କେବେ ମିଳିବ, ତୁମର ଜ୍ଞାନ ବୈରାଗ୍ୟ ସବୁ ଜିରୋ ହେଇଯିବ, ବାପ ଗୁଡ଼ା ତ ରହିଲା ଅସୁଭ, ବାପ ଯିବନି, ମହାପ୍ରସାଦ ସିନା ସେବନ କଲେ ବାପ ଯିବ। ବହୁତ ସାବଧାନ, ପରିମିତ ମାତ ମହାପ୍ରସାଦ ସେବନ, ସରପଞ୍ଚ ଯେତିକି ଦରକାର, ଭୋଗ ଲାଳସା ଭୋଜନ ଲାଳସା ବଢ଼ିଲେ ଭୋଜନ କେବେ ହବନି, କେବେ ବି ହେଇପାରିବନି। ଯାହାର ଭୋଜନ ଭୋଜନ ଲାଳସା ପ୍ରଚୁର, ସେ କେବେ ଯେତେ ଭୋଜନ କରିବେ ତାର ମୂଲ୍ୟ ହେଉଛି ଜିରୋ ହେଇଯିବ, କେବେ ହେଇପାରିବନି। ଭୋଜନ ଲାଳସା ସବୁଠୁ ଜୁହା ବେଗଟା ପ୍ରଖର, ତାର ମଧ୍ୟ ଜୁହା ହାତୀ, ଆଉ ତୁମେ ଖାଇଦେବ ପୁରା ଜୀବନକୁ ନଷ୍ଟ କରି ଥୋଇଦେବ। ହରେ କୃଷ୍ଣ, ଜୟ ଭଗବତ ଗୀତା, କି ଜୟ ଶ୍ରୀ ପ୍ରଭୁପାଦ ଜୀ ମହାରାଜ, କି ଜୟ ଶ୍ରୀ ଗୁରୁଦେବ, କି ଜୟ ନିତାଇ ଗୌର ମାନନ୍ଦ।